ఆచార్య శ్రీల ప్రభుపాదకి జయ అనంతగతి వైష్ణవులందకి జయ నమాచార్య శ్రీల హరిదాస్ ఠాకూర్ కి ప్రేమిక హోతి కృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసాది గౌర భక్తులందకి జయ శ్రీ శ్రీ రాధా కృష్ణ గౌరపినాథ శ్యామకుంద రాధాకుందగిరి గోవర్ధనానికి జయ శ్రీ వృందావన మథురధామకి జయ శ్రీ మహాకున్నబలి ధామకి జయ శ్రీ జగన్నాథపురి ధామకి జయ గంగాదేవి దేవికి జయ శక్తిదేవికి జయ శ్రీమతి తులసి మహారాణికి జయ శ్రీ హరినామ సంకీర్తనకి జయ శ్రీ శ్రీ గౌర్మితాయికి జయ శ్రీ శ్రీ కృష్ణ బలరామకి జయ శ్రీ శ్రీ రాధా శ్యామ సుందర దేవికి జయ శ్రీ జగన్నాథ బలదేవ సుభద్రమహారాణికి జయ సమవేత భక్త బృందకి నితాయ గౌరకుమానందే హరి హరి. ఓం నమః భగవతే వాసుదేవాయ. ఓం నమః భగవతే వాసుదేవాయ. ఓం నమః భగవతే వాసుదేవాయ. నారాయణం నమస్కృత్య నరం చైవ నరోత్తమం దేవీం సరస్వతిం వ్యాసం తతో జయముదీరయే నష్టప్రాయేషు అభద్రేషు నిత్యం భాగవత సేవయా భగవతీష్టమాత్మకే భక్తిర్భవతి నైస్తికి మూకం గరజ వాచాలంతం ఉల్లంఘయతే విధిం యత్కృపాతమహం వందే శ్రీగురుం దీనకారిణం శ్రీపరమానందమాధవం. ఓం అజ్ఞానతిమిరంధస్య జ్ఞానాంజనశలాకయా చక్షురోన్మిళితం యేన తస్మై శ్రీగురవే నమః. శ్రీచైతన్య మనోభీష్టం స్థాపితం యేన భూతలే స్వయం రూపకదామయ్యం దదాతి స్వపదాంతికం. వందేయం శ్రీగురుశ్రీయుతపదకమలం శ్రీగురుం వైష్ణవాంశ శ్రీరూపం సగ్రజాతం సగణరఘునాథ నితంతం సజీవం సాద్వైతం సావధూతం పరిజన సహితం కృష్ణ చైతన్య దేవం శ్రీరాధాకృష్ణ పాదాం సహగణ లలిత శ్రీ విశాఖాన్వితం. హే కృష్ణ కరుణా సింధో దీనబంధో జగత్పతే గోపేశ గోపికా కాంత రాధాకాంత నమస్తుతే. సప్తకాంచన గౌరాంగీ రాధే వృందావనేశ్వరీ విషభానుసుతే దేవీ ప్రణమామి హరి ప్రియే. వాంఛాకల్పతరూపేశ్వ కృపాసింధుభ్యేవ చ ಸಚೇತಾನಂ ಪಾವನೇಭ್ಯೋ ವೈಷ್ಣವೇಭ್ಯೋ ನಮೋ ನಮಃ. ನಮೋ ಮಹಾವದನ್ನಾಯ ಕೃಷ್ಣ ಪ್ರೇಮ ಪ್ರದಾಯತೆ ಕೃಷ್ಣಾಯ ಕೃಷ್ಣ ಚೈತನ್ಯ ನಮ್ನೇ ಗೌರಪಿತೆ ನಮಃ. ಜಯ ಶ್ರೀ ಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ ಶ್ರೀವಾಸಾದಿ ಗೌರಭಕ್ತವೃಂದ. ಹರೇ ಕೃಷ್ಣ ಹರೇ ಕೃಷ್ಣ 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 ಹರೇ ಹರೇ, ಹರೇ ರಾಮ ಹರೇ ರಾಮ 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 ಹರೇ ಹರೇ. ಹರೇ ಕೃಷ್ಣ ಹರೇ ಕೃಷ್ಣ 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 ಹರೇ ಹರೇ, ಹರೇ ರಾಮ ಹರೇ ರಾಮ 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 ಹರೇ ಹರೇ. ಹರೇ ಕೃಷ್ಣ ಹರೇ ಕೃಷ್ಣ 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 ಹರೇ ಹರೇ, ಹರೇ ರಾಮ ಹರೇ ರಾಮ 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 ಹರೇ ಹರೇ. ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆଜି ଆମର ଶ୍ରୀମଦ୍ ଭାଗବତ କଥାର ପ୍ରଥମ ଦିବସ, ତେବେ ଆଜି ଟିକେ ଆମର କାର୍ଯ୍ୟକ୍ରମ ଅସୁବିଧାବଶତଃ ବିଳମ୍ବରେ ଆରମ୍ଭ ହୋଇଛି। ଆମେ ଆଗାମୀକାଲିଠାରୁ ମୁଁ ଆଶା କରୁଛି ଆମେ ଠିକ 6ଟା ସମୟରେ ଆରମ୍ଭ କରିବା ପାଇଁ। ତେବେ ଯାହା ହଉ, ଶ୍ରୀମଦ୍ ଭାଗବତ କଥାର କିପରି ଭାବରେ ପ୍ରାରମ୍ଭ ହେଲା ମୁଁ ଆଜି ସେ ସମ୍ବନ୍ଧରେ ଟିକେ ଭୂମିକା ପ୍ରସ୍ତୁତ କରିବି। ନାମେଶ୍ୱରଣ୍ୟରେ ଏକତ୍ରିତ ମୁନିଗଣ ସେମାନେ ଜଗତର ମଙ୍ଗଳ ପାଇଁ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଛନ୍ତି ଏବଂ ନୈମିଶାରଣ୍ୟରେ ଏକତ୍ରିତ ହୋଇ ସେମାନେ 1000 ବର୍ଷ ବ୍ୟାପୀ ଯଜ୍ଞ ଅନୁଷ୍ଠାନର ଆୟୋଜନ କରିଛନ୍ତି। ସେମାନେ ସ୍ଥିର କରିଛନ୍ତି ଯେ ଏହି ଯଜ୍ଞ ଅନୁଷ୍ଠାନ ଦ୍ୱାରା ଯଜ୍ଞର ପରମ ଭୋକ୍ତା ଭଗବାନ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରି କଳିଯୁଗର ପ୍ରଭାବକୁ ପ୍ରତିହତ କରିବେ। କାରଣ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ନିଜକୁ ଯଜ୍ଞେଶ୍ୱର ଭାବରେ ଅଭିହିତ କରିଛନ୍ତି। ଭୋକ୍ତାରଂ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନଂ ଜ୍ଞାତା ମାଂ ଶାନ୍ତି ମିଳୁଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ମୁଁ ସମସ୍ତ ଯଜ୍ଞ ଏବଂ ତପସ୍ୟାର ଭୋକ୍ତା, କାରଣ ସେ ସମସ୍ତ ଲୋକର ଈଶ୍ୱର, ମହେଶ୍ୱର, ମହାନ ଈଶ୍ୱର, ପରମେଶ୍ୱର। ତେଣୁ ସମସ୍ତ ଯଜ୍ଞ ଅନୁଷ୍ଠାନ କେବଳ କୃଷ୍ଣଙ୍କର ସନ୍ତୁଷ୍ଟି ବିଧାନ ପାଇଁ ଉଦ୍ଦିଷ୍ଟ। ତେଣୁ ନୈମିଶାରଣ୍ୟରେ ଏକତ୍ରିତ ମୁନିଗଣ ଭଗବାନ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରି ଯଜ୍ଞ ଅନୁଷ୍ଠାନ ମାଧ୍ୟମରେ ସେମାନେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ପାଇଁ ସ୍ଥିର କରିଛନ୍ତି। କିନ୍ତୁ ଯେତେବେଳେ ସେମାନେ ଏଇ ଯଜ୍ଞ ଅନୁଷ୍ଠାନ ଆରମ୍ଭ କଲେ, ସେତେବେଳେ ସେମାନେ ଦେଖିଲେ ଯେ ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେବା ସ୍ଥାନରେ ସେଥିରୁ ଯଜ୍ଞ କୁଣ୍ଡରୁ ଧୂମ୍ର ନିର୍ଗତ ହେଉଛି, ଧୂଆଁ ବାହାରୁଛି, ଏବଂ ସେମାନଙ୍କର ମୁଖମଣ୍ଡଳ ସେଥିରେ କଳା ପଡ଼ିଯାଇଛି। ତେଣୁ ସେମାନେ ବୁଝିଗଲେ ବର୍ତ୍ତମାନ କଳିଯୁଗର ପ୍ରଭାବ ଆରମ୍ଭ ହୋଇଯାଇଛି ଏବଂ କଳିଯୁଗରେ ଏହି ଯଜ୍ଞ ଅନୁଷ୍ଠାନ ଫଳବତୀ ହେବ ନାହିଁ। କାରଣ ଏହି ଯଜ୍ଞ ଅନୁଷ୍ଠାନ ଏହା କେବଳ ତ୍ରେତା ଯୁଗ ପାଇଁ ଉପଯୁକ୍ତ ଥିଲା। ପ୍ରତିଟି ଯୁଗରେ ଗୋଟିଏ ଗୋଟିଏ ଯୁଗ ଧର୍ମ ରହିଥାଏ। ଯେପରି ସତ୍ୟଯୁଗରେ ଯୁଗ ଧର୍ମ ଥିଲା ଧ୍ୟାନ, ତେଣୁ ସାଧାରଣତଃ ମୁନିଋଷିମାନେ ହଜାର ହଜାର ବର୍ଷ ଧରି ସେମାନେ ଭଗବାନଙ୍କର ଧ୍ୟାନ କରୁଥିଲେ। କାରଣ ସତ୍ୟଯୁଗରେ ଲୋକମାନଙ୍କର ଆୟୁ 1,00,000 ବର୍ଷ ଥିଲା। ସତ୍ୟଯୁଗରେ ଧର୍ମ ଶତକଡ଼ା 100% ଉପସ୍ଥିତ ରହିଥିଲା, ତେଣୁ କଳିଯୁଗରେ ଲୋକମାନଙ୍କର ଆୟୁ ସେହି ତୁଳନାରେ 1,00,000 ବର୍ଷ ଥିଲା। ତେଣୁ ଆମେ ଯେତେବେଳେ ଶୁଣୁ ଯେ ମୁନିଋଷିମାନେ ହଜାର ହଜାର ବର୍ଷ ଧରି ଧ୍ୟାନ କରୁଛନ୍ତି, ତପସ୍ୟା କରୁଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଯେତେବେଳେ ତ୍ରେତାଯୁଗ ଆରମ୍ଭ ହେଲା, ସେତେବେଳେ ଶତକଡ଼ା 100% ଧର୍ମରୁ ଧର୍ମ କମି ଆସିଲା 75% ଏବଂ 25% ଅଧର୍ମ ଆସିଗଲା, ଯାହାଫଳରେ ଲୋକମାନଙ୍କର ଆୟୁ 1,00,000 ବର୍ଷରୁ କମ୍ ହୋଇଯାଇ ତ୍ରେତାଯୁଗରେ ମାତ୍ର 10,000 ବର୍ଷ ରହିଲା। ତେଣୁ ତ୍ରେତାଯୁଗରେ ଲୋକମାନେ 10,000 ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲେ ଏବଂ ତ୍ରେତାଯୁଗ ପାଇଁ ଯୁଗ ଧର୍ମ ଥିଲା ଯଜ୍ଞ ଅନୁଷ୍ଠାନ। ବଡ଼ ବଡ଼ ରାଜା ମହାରାଜାମାନେ ଏହି ଯଜ୍ଞ ଅନୁଷ୍ଠାନ କରୁଥିଲେ ଏବଂ ସେଥିରେ ବିପୁଳ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ ଏବଂ ସମସ୍ତ ପ୍ରଜାମାନେ ସେହି ଯଜ୍ଞରେ ଅଂଶଗ୍ରହଣ କରି ଯଜ୍ଞର ଫଳକୁ ମଧ୍ୟ ପ୍ରାପ୍ତ ହୋଇଥିଲେ। କିନ୍ତୁ ଯେତେବେଳେ ଦ୍ୱାପର ଯୁଗ ଆସିଲା, ସେତେବେଳେ 75% ଧର୍ମରୁ ଧର୍ମ 50% ରହିଗଲା ଏବଂ 50% ଅଧର୍ମ ଉପସ୍ଥିତ ହେଲା। ତେଣୁ ଦ୍ୱାପର ଯୁଗରେ ଲୋକମାନଙ୍କର ଆୟୁ ତ୍ରେତାଯୁଗ ତୁଳନାରେ 10,000 ବର୍ଷରୁ 1,000 ବର୍ଷକୁ କମି ଆସିଲା। ଅର୍ଥାତ୍ ଦ୍ୱାପର ଯୁଗରେ ଲୋକମାନେ 1,000 ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲେ ଏବଂ ଦ୍ୱାପର ଯୁଗ ପାଇଁ ଯୁଗ ଧର୍ମ ଥିଲା ମନ୍ଦିରରେ ଭଗବାନଙ୍କର ଶ୍ରୀ ବିଗ୍ରହ ମୂର୍ତ୍ତିର ଅର୍ପଣ, ତାହା ଥିଲା ଦ୍ୱାପର ଯୁଗର ଯୁଗ ଧର୍ମ। କିନ୍ତୁ ଯେତେବେଳେ କଳିଯୁଗ ଆରମ୍ଭ ହେଲା, ସେତେବେଳେ ଧର୍ମ ମାତ୍ର 25% ରହିଗଲା ଏବଂ ଅଧର୍ମ 75% ଆସିଲା। ତେବେ ଏହି କଳିଯୁଗ ଯେତେ ଆଗକୁ ଅଗ୍ରସର ହେବ, ଏହି 25% ଧର୍ମ ଧୀରେ ଧୀରେ କମ୍ ହୋଇ ଶେଷରେ ଶୂନ୍ୟ ହୋଇଯିବ ଏବଂ ଶତକଡ଼ା 100% ଅଧର୍ମ ପରିବ୍ୟାପ୍ତ ହେବ। ତେବେ ଏହି କଳିଯୁଗରେ ଯୁଗ ଧର୍ମ ସେଥିପାଇଁ ରଖାଯାଇଛି, କାରଣ କଳିଯୁଗର ଲୋକମାନେ ଯେହେତୁ ଅଧାର୍ମିକ, ତେଣୁ ସେମାନଙ୍କର ଆୟୁ ସେହି ତୁଳନାରେ କମିଯାଇଛି। କଳିଯୁଗରେ ଅତି ବେଶୀ ହେଲେ ସେମାନଙ୍କର ଆୟୁ 100 ବର୍ଷ ରଖାଯାଇଛି, ଯେ କଳିଯୁଗର ଲୋକମାନେ 100 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ ଏବଂ ସେଥିପାଇଁ କଳିଯୁଗର ଯୁଗ ଧର୍ମ ଦିଆଯାଇଛି ହରିନାମ ସଂକୀର୍ତ୍ତନ। ହରେର ନାମ ହରେର ନାମ ହରେର ନାମ ଏବ କେବଳ କଳୋ ନାସ୍ତେ ଏବ ନାସ୍ତେ ଏବ ନାସ୍ତେ ଏବ ଗତିରାନ୍ୟଥା। କାରଣ କଳିଯୁଗର ଲୋକମାନେ ଠିକ୍ ଭାବରେ ଧ୍ୟାନ, ଯଜ୍ଞ ଅନୁଷ୍ଠାନ ଏବଂ ମନ୍ଦିରରେ ଭଗବାନଙ୍କର ଶ୍ରୀ ବିଗ୍ରହ ବା ମୂର୍ତ୍ତିଙ୍କର ଅର୍ଚ୍ଚନା ଠିକ୍ ଭାବରେ କରିପାରିବେ ନା, ଏବଂ ଏସବୁ କାର୍ଯ୍ୟ ପାଇଁ ଯାହା ଉପାଦାନ ଆବଶ୍ୟକ ତାହା ମଧ୍ୟ ଉପଲବ୍ଧ ହେବ ନାହିଁ। କଳିଯୁଗରେ ଶୁଦ୍ଧ ବସ୍ତୁ ଉପଲବ୍ଧ ହେବ ନାହିଁ, ତେଣୁ କୌଣସି ପ୍ରକାର ବ୍ରତ ଅନୁଷ୍ଠାନ ଆଦି ଏ ସଫଳ ହବନି କଳିଯୁଗରେ। ସେଥିପାଇଁ କଳିଯୁଗର ଯୁଗ ଧର୍ମ ଦିଆଯାଇଛି ହରିନାମ ସଂକୀର୍ତ୍ତନ। ଯେକୌଣସି ବ୍ୟକ୍ତି ବାଳକ ବୃଦ୍ଧ ପୁରୁଷ ସ୍ତ୍ରୀ ସମସ୍ତେ ଭଗବାନଙ୍କର ନାମ କୀର୍ତ୍ତନ କରିପାରିବେ ସରଳତା ପୂର୍ବକ, ଏବଂ ଏହି ନାମ କୀର୍ତ୍ତନ ଦ୍ୱାରା ସେମାନେ ସର୍ବସିଦ୍ଧିକୁ ପ୍ରାପ୍ତ ହେବେ। ଯେଉଁ ଫଳ ସତ୍ୟ ତ୍ରେତା ଦ୍ୱାପରରେ ଧ୍ୟାନ ଯଜ୍ଞ ଏବଂ ବିଗ୍ରହ ଆରାଧନାରୁ ପ୍ରାପ୍ତ ହେଉଥିଲା, କଳିଯୁଗରେ କେବଳ ହରିନାମ ସଂକୀର୍ତ୍ତନରେ ସେ ସମସ୍ତ ଫଳ ପ୍ରାପ୍ତ ହେବ। ତେଣୁ କଳିଯୁଗର ଲୋକମାନଙ୍କ ପାଇଁ ପ୍ରକୃତ ପକ୍ଷେ ଏହା ଏକ ସୁବର୍ଣ୍ଣ ସୁଯୋଗ। ତେବେ କଳିଯୁଗ ଯେତେ ଅଗ୍ରସର ହେବ ସେତେ ଏହି ଧର୍ମର ମାତ୍ରା କମି କମି ଯିବ ଏବଂ ସମ୍ପୂର୍ଣ୍ଣ ମାତ୍ରାରେ ଅଧର୍ମ ପରିବ୍ୟାପ୍ତ ହେବ, ଏବଂ ସେହି ତୁଳନାରେ କଳିଯୁଗରେ ଲୋକମାନଙ୍କର ଆୟୁ ମଧ୍ୟ କମି କମି ଯିବ। 100 ବର୍ଷରୁ ବର୍ତ୍ତମାନ ଧୀରେ ଧୀରେ ଆୟୁ କମି କମି ଯାଉଛି, ସମସ୍ତେ 100 ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁନାହାନ୍ତି। ଅତି ବେଶୀ ହେଲେ ବର୍ତ୍ତମାନ 80, 85 ବା 90 ପର୍ଯ୍ୟନ୍ତ ଯାଉଛନ୍ତି, ଏବଂ ଧୀରେ ଧୀରେ ଏହା କମି କମି ଶେଷ ବେଳକୁ 10-15 ବର୍ଷ ରହିଯିବ। କଳିଯୁଗର ଶେଷ ବେଳକୁ ଲୋକମାନଙ୍କର ଆୟୁ 10-15 ବର୍ଷ ରହିଯିବ, ଏବଂ ସେ ତୁଳନାରେ କଳିଯୁଗରେ ଲୋକମାନଙ୍କର ଶକ୍ତି ସ୍ମରଣ ଶକ୍ତି ଏସବୁ ମଧ୍ୟ କମି କମି ଯିବ। ତେଣୁ ବର୍ତ୍ତମାନ ଆମେ ଅନୁଭବ କରିବା ଯେ ଆମର ପୂର୍ବକାଳର ଲୋକମାନଙ୍କ ପରି ଆମର ଶରୀରରେ ସେପରି ଶକ୍ତି ନାହିଁ, କାରଣ ଆମେ ବର୍ତ୍ତମାନ ଯାହା ଖାଉଛେ ସବୁ ଭେଜାଲ ଜିନିଷ ଖାଉଛେ, ବିଷ ଖାଉଛେ, ଏପରିକି ଅନ୍ନ ପନିପରିବା ଏସବୁ ସବୁ ବିଷଯୁକ୍ତ, ସବୁ ପିଡ଼ିଆ ଦିଆଯାଉଛି, କେମିକାଲ ରାସାୟନିକ ଦ୍ରବ୍ୟ ଦିଆ, ଏସବୁ ବିଷ, ଏବଂ ତାର ପ୍ରଭାବ ଆମ ଶରୀର ଉପରେ ପଡ଼ୁଛି। ତେବେ ସେଥିପାଇଁ କଳିଯୁଗରେ ଲୋକମାନଙ୍କର ଶାରୀରିକ ଶକ୍ତି କମିଯାଉଛି, ସେମାନଙ୍କର ସ୍ମରଣ ଶକ୍ତି ମଧ୍ୟ କମିଯାଉଛି, ଏବଂ ସେହି ତୁଳନାରେ ସେମାନେ ଅଧିକରୁ ଅଧିକ କଷ୍ଟ ଭୋଗ କରୁଛନ୍ତି କଳିଯୁଗରେ। ଏବଂ ଯେତେ ଆମେ କଳିଯୁଗ ଅଗ୍ରଗତି ଲାଭ କରିବ ସେତେ ଲୋକମାନଙ୍କର କଷ୍ଟ ହିଁ ବଢ଼ିବ ବିଭିନ୍ନ ଭାବରେ। ତେଣୁ ନୈମିଷାରଣ୍ୟରେ ଏକତ୍ରିତ ମୁନିଗଣ ସେମାନେ ଦେଖିଲେ ଯେ କଳିଯୁଗର ପ୍ରଭାବ ବର୍ତ୍ତମାନ ଅନୁଭୂତ ହେଲାଣି, ଏବଂ ଏହି ଯଜ୍ଞ ଅନୁଷ୍ଠାନ ଏହା ଫଳବତୀ ହେଉନାହିଁ, କାରଣ କଳିଯୁଗରେ ମୁଁ ବର୍ତ୍ତମାନ ଯେପରି କହୁଥିଲି ଗୋଟିଏ ଯଜ୍ଞ ଫଳବତୀ ହେବ ତାହା ହେଉଛି ହରିନାମ ସଂକୀର୍ତ୍ତନ ଯଜ୍ଞ। ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହିଁ ସୁମେଧସା। କଳିଯୁଗରେ ଯେଉଁମାନେ ସୁମେଧସା ଅର୍ଥାତ୍ ଉତ୍ତମ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସେମାନେ କଳିଯୁଗରେ ଭଗବାନଙ୍କର ପୂଜା ବା ଅର୍ଚ୍ଚନା ହରିନାମ ସଂକୀର୍ତ୍ତନ ମାଧ୍ୟମରେ କରିବେ। ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହିଁ ସୁମେଧସ, ତେଣୁ କଳିଯୁଗର ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ। ତେଣୁ ମୁନି ଋଷିମାନେ ଯେତେବେଳେ ଏକଥା ଅନୁଭବ କଲେ ତେଣୁ ସେତେବେଳେ ସେମାନେ ଜାଣିବା ପାଇଁ ଇଚ୍ଛା କଲେ ଯେ ପ୍ରକୃତ ପକ୍ଷେ କଳିଯୁଗରେ ଆମେ କ'ଣ କଲେ ଏହି କଳିଯୁଗର ପ୍ରଭାବକୁ ପ୍ରତିହତ କରିପାରିବା ଏବଂ ଲୋକମାନେ ସୁଖ ଶାନ୍ତିରେ ରହିପାରିବେ। ତେଣୁ ସେମାନେ ପ୍ରଶ୍ନ କରିଛନ୍ତି ଶ୍ରୀ ସୁତ ଗୋସ୍ୱାମୀଙ୍କୁ, ଯେ ସେଠାରେ ଉପସ୍ଥିତ ଥିଲେ ସେ ଶ୍ରୀ ସୁତ ଗୋସ୍ୱାମୀଙ୍କୁ ମୁନିମାନେ ପ୍ରଶ୍ନ କରୁଛନ୍ତି ଯେ କଳିଯୁଗର ଲୋକମାନେ ଧର୍ମର ମାର୍ଗ କେଉଁଠାରୁ ପ୍ରାପ୍ତ ହେବେ, କାରଣ କଳିଯୁଗରେ ପ୍ରକୃତ ଧର୍ମର ମାର୍ଗ ପ୍ରାପ୍ତ ହେବା ବହୁତ କଠିନ। ଆଜିକାଲି ଆମେ ଦେଖିବା ବିଭିନ୍ନ ପ୍ରକାର ଧର୍ମ, ବିଭିନ୍ନ ପ୍ରକାର ମତବାଦ, ବିଭିନ୍ନ ପ୍ରକାର ସମ୍ପ୍ରଦାୟ, ତେଣୁ ଲୋକମାନେ ବିଭ୍ରାନ୍ତ, ସେମାନେ ଜାଣନ୍ତି ନାହିଁ ଯେ ପ୍ରକୃତ ଧର୍ମର ମାର୍ଗ କ'ଣ, କେଉଁ ଧର୍ମକୁ ସେମାନେ ଆଚରଣ କରିବେ ଯାହାଦ୍ୱାରା ସେମାନଙ୍କର ମଙ୍ଗଳ ହେବ। ତେଣୁ ମୁନିମାନଙ୍କର ଏହି ଯେଉଁ ପ୍ରଶ୍ନ ସୁତ ଗୋସ୍ୱାମୀଙ୍କୁ ତାହା ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା, ଏବଂ ତାହା ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ମୁନିମାନେ ସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ଯେ ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣି ଧର୍ମ ବର୍ମଣି ସ୍ୱାମ କାଷ୍ଟଂ ଅଧୁନ ପେତେ ଧର୍ମ କଂ ଶରଣଂ ଗତଃ। ତେଣୁ ମୁନିମାନେ ପ୍ରଶ୍ନ କରୁଛନ୍ତି, ହେ ସୁଶୃତ ଗୋସ୍ୱାମୀ ଆପଣ କୃପା କରି କୁହନ୍ତୁ ଆମମାନଙ୍କୁ ଯେ ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣି ଧର୍ମ ବର୍ମଣି, ଆପଣ କୁହନ୍ତୁ ଯେ ଭଗବାନ ଶ୍ରୀକୃଷ୍ଣ ଯେ କହୁଛନ୍ତି ଯୋଗେଶ୍ୱର, ସମସ୍ତ ଯୋଗଶକ୍ତିର ଈଶ୍ୱର ଅର୍ଥାତ୍ ସମସ୍ତ ଯୋଗଶକ୍ତି ତାଙ୍କଠାରୁ ଆସୁଛି, ସେ ତାର ପରମ ନିୟନ୍ତ୍ରଣକାରୀ। ତେଣୁ ସେହି ଭଗବାନ ଯୋଗେଶ୍ୱର କୃଷ୍ଣ ଯାହାଙ୍କର ଇଚ୍ଛା ମାତ୍ର ଏ ସୃଷ୍ଟି ସମ୍ଭବ ହେଉଛି ଏବଂ ଯାହାଙ୍କର ଇଚ୍ଛା ମାତ୍ର ସୃଷ୍ଟି ଧ୍ୱଂସ ହୋଇଯାଉଛି, କେବଳ ଭଗବାନ କୃଷ୍ଣଙ୍କର ଇଚ୍ଛାରେ ସୃଷ୍ଟି ସମ୍ଭବ ଏବଂ ଇଚ୍ଛା ମାତ୍ର ଧ୍ୱଂସ। ତେଣୁ ସେହି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅବତରିତ ହୁଅନ୍ତି ତାଙ୍କ ଅବତରଣର ଉଦ୍ଦେଶ୍ୟ ହେଉଛି ଧର୍ମର ରକ୍ଷା କରିବା। ବ୍ରହ୍ମାଣୀ ଧର୍ମ ବର୍ମଣ, ସେ ହେଉଛନ୍ତି ଧର୍ମର ରକ୍ଷକ। କାରଣ ଭଗବାନ କୃଷ୍ଣ ନିଜେ କହୁଛନ୍ତି ଶ୍ରୀମଦ୍ ଭଗବତ ଗୀତାରେ ତାଙ୍କର ଅବତରଣର ଉଦ୍ଦେଶ୍ୟ ସମ୍ପର୍କରେ କହୁଛନ୍ତି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦାତ୍ମାନମ୍ ସୃଜାମ୍ୟହମ୍ ପରିତ୍ରାଣାୟ ସାଧୁନମ୍ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ତେଣୁ ଭଗବାନ କାହିଁକି ଅବତରଣ କରୁଛନ୍ତି ତାର କାରଣ ନିଜେ ବର୍ଣ୍ଣନା କରୁଛନ୍ତି ଭଗବତ ଗୀତାରେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ତେଣୁ ଯେତେବେଳେ ଧର୍ମର ଗ୍ଲାନି ହୁଏ ଏବଂ ଅଧର୍ମ ପରିବ୍ୟାପ୍ତ ହୁଏ ଚତୁର୍ଦ୍ଦିଗରେ, ସେତେବେଳେ ଧର୍ମ ସଂସ୍ଥାପନ କରିବା ପାଇଁ ଭଗବାନ ଅବତରିତ ହୋଇଥାନ୍ତି। ଅବଶ୍ୟ ଯଦିଓ ଧର୍ମ ସଂସ୍ଥାପନ ଭଗବାନଙ୍କର ଯେକୌଣସି ଅବତାର କରିପାରନ୍ତି, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଅବତରଣର ଆଉ ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିତ୍ରାଣାୟ ସାଧନା। ସାଧୁ ଅର୍ଥାତ୍ ଭଗବତ ଭକ୍ତମାନଙ୍କର ପରିତ୍ରାଣ କରିବା, ସେମାନଙ୍କୁ ଆନନ୍ଦ ପ୍ରଦାନ କରିବା। ସାଧୁ କିଏ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଅପିଚ ସୁଦୂରାଚାର ଭଜନ୍ତେ ମଂ ଅନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହିତଃ। କେବଳ କେହି ଦାଢ଼ି ବାଳ ବଢ଼େଇ ଦେଲେ ବା ଗେରୁଆ ବସ୍ତ୍ର ପିନ୍ଧିଲେ କେହି ସାଧୁ ହୋଇଯାଏ। ତେଣୁ ପ୍ରକୃତ ସାଧୁର ପରିଭାଷା ଭଗବାନ କୃଷ୍ଣ ନିଜେ କହୁଛନ୍ତି ଯେ ଯେଉଁମାନେ ଭଜନ୍ତେ ମଂ ଅନନ୍ୟ ଭାଗ, ଯେଉଁମାନେ ଅନନ୍ୟ ଭାବରେ ମୋର ଭଜନ କରିଥାନ୍ତି ଅର୍ଥାତ୍ କୃଷ୍ଣଙ୍କର ଭଜନ କରିଥାନ୍ତି, ଆଉ କାହାର ନୁହେଁ, ଅର୍ଥାତ୍ ଯେଉଁମାନେ କୃଷ୍ଣ ଭକ୍ତ କୃଷ୍ଣଙ୍କର ଭଜନ କରିଥାନ୍ତି ତାଙ୍କର ସେବା କରିଥାନ୍ତି ସେମାନେ ପ୍ରକୃତ ସାଧୁ ପଦବାସୀ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏହି ସାଧୁ ଅର୍ଥାତ୍ ନିଜ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଅବତରିତ ହୋଇଥାନ୍ତି ଏ ସଂସାର, ଏବଂ ତା ସହିତ ଧର୍ମର ରକ୍ଷା କରିଥାନ୍ତି, ଧର୍ମ ସଂସ୍ଥାପନ କରିଥାନ୍ତି ଏବଂ ଦୁଷ୍ଟ ଅସୁରମାନଙ୍କର ସଂହାର ମଧ୍ୟ କରିଥାନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ସେ ହେଉଛନ୍ତି ଧର୍ମ ବର୍ମଣି, ଧର୍ମର ରକ୍ଷକ। ତେବେ ଧର୍ମ କ'ଣ? କାରଣ ଆଜିକାଲି ଆମେ ଦେଖୁ ଯେ ଧର୍ମ ନାଁରେ ବିଭିନ୍ନ ପ୍ରକାର କଳହ ଝଗଡ଼ା ଏବଂ କି ହିଂସାକାଣ୍ଡ ମଧ୍ୟ ହେଉଛି। ଯେହେତୁ ଆମେ ପ୍ରକୃତ ଧର୍ମର ତତ୍ତ୍ୱକୁ ଜାଣିନାହୁଁ ସେଥିପାଇଁ ଆମ ଭିତରେ ଏପରି ବିଦ୍ୱେଷ ଭାବ ସୃଷ୍ଟି ହେଉଛି। ପ୍ରକୃତ ଧର୍ମ ହେଉଛି ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତ, ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶକୁ ପାଳନ କରିବା ହିଁ ଧର୍ମ। ଯେହେତୁ ଭଗବାନ ଏକ, ତେଣୁ ତାଙ୍କର ଉପଦେଶ ମଧ୍ୟ ଏକ ଉପଦେଶ, ସମସ୍ତଙ୍କ ପାଇଁ ଏକ ପ୍ରକାର ଉପଦେଶ। ଭାରତ ପାଇଁ ଗୋଟିଏ ପ୍ରକାର ଉପଦେଶ ବା ଆମେରିକା ପାଇଁ ଆଉ ଗୋଟିଏ ଉପଦେଶ ଏପରି ନୁହେଁ, ସମସ୍ତେ ସାରା ସଂସାରର ଜୀବମାନେ ସମସ୍ତେ ଭଗବାନଙ୍କର ସନ୍ତାନ, ଏବଂ ବିଶେଷ ଭାବରେ ଯେଉଁମାନେ ମନୁଷ୍ୟ ଜନ୍ମ ଲାଭ କରିଛନ୍ତି ସେମାନଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ଯେଉଁ ଉପଦେଶ ତାହା ମନୁଷ୍ୟ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ତେଣୁ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ଯେଉଁ ଉପଦେଶ ପ୍ରଦାନ କରିଛନ୍ତି, ଯଦି ମନୁଷ୍ୟ ସମାଜ ସେ ଉପଦେଶକୁ ପାଳନ କରେ ତାହେଲେ ସେ ପ୍ରକୃତ ଧର୍ମ ମାର୍ଗ ଅନୁସରଣ କରିବ ବା ଧାର୍ମିକ ହେବ, ତାହାର ମଙ୍ଗଳ ହେବ। ତେଣୁ ପ୍ରକୃତ ପକ୍ଷେ କହିବାକୁ ଗଲେ ଭଗବାନ ଏକ ଏବଂ ତାଙ୍କର ଉପଦେଶ ମଧ୍ୟ ଏକ। ସୃଷ୍ଟିର ପ୍ରାରମ୍ଭରୁ ଗୋଟିଏ ହିଁ ଧର୍ମ ଥିଲା, ତାହା ହେଉଛି ସନାତନ ଧର୍ମ। ସେତେବେଳେ ଏତେ ସବୁ ବିଭିନ୍ନ ସମ୍ପ୍ରଦାୟ ବା ବିଭିନ୍ନ ପ୍ରକାର ତଥାକଥିତ ଧର୍ମର ସୃଷ୍ଟି ହୋଇନଥିଲା। ବର୍ତ୍ତମାନ ଯେତେ ପ୍ରକାର ସବୁ ସମ୍ପ୍ରଦାୟ ସୃଷ୍ଟି ହୋଇଛି ବା ଧାର୍ମିକ ମତବାଦ ସୃଷ୍ଟି ହୋଇଛି, ଧର୍ମ ଅନୁଷ୍ଠାନ ସୃଷ୍ଟି ହୋଇଛି, ଏସବୁ ଅନେକ ପରେ ବି, କିନ୍ତୁ ସୃଷ୍ଟିର ପ୍ରାରମ୍ଭରେ ଗୋଟିଏ ଧର୍ମ ଥିଲା, ତାହା ଥିଲା ସନାତନ ଧର୍ମ। ସାରା ସଂସାରର ମନୁଷ୍ୟମାନେ ସେହି ସନାତନ ଧର୍ମ ଅର୍ଥାତ୍ ଭଗବାନ କୃଷ୍ଣଙ୍କର ଉପଦେଶକୁ ହିଁ ପାଳନ କରୁଥିଲେ, କିନ୍ତୁ କାଳକ୍ରମେ ଏହି ଧର୍ମ ମାର୍ଗରୁ ବିଚ୍ୟୁତ ହୋଇ ସବୁ ବିଭିନ୍ନ ପ୍ରକାର ମତବାଦ, ସମ୍ପ୍ରଦାୟ ଏବଂ ତଥାକଥିତ ଧର୍ମର ସୃଷ୍ଟି ହେଲା। ତେବେ ସେହି ଧର୍ମ ବର୍ମଣି ଭଗବାନ ଶ୍ରୀକୃଷ୍ଣ ଯିଏକି ଧର୍ମର ରକ୍ଷକ, ମୁନିମାନେ ପ୍ରଶ୍ନ କରୁଛନ୍ତି ସରସ୍ୱତୀ ଗୋସ୍ୱାମୀଙ୍କୁ ଯେ ସେହି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅବତରିତ ହୋଇଥିଲେ ସେ ଧର୍ମର ରକ୍ଷା କରିବା ପାଇଁ ଅବତରିତ ହୋଇଥିଲେ, ଧର୍ମ ସଂସ୍ଥାପନ କରିବା ପାଇଁ ଅବତରିତ ହେଲେ, କିନ୍ତୁ ସ୍ୱକାଷ୍ଟଂ ଅଧୁନ ପେତେ ଧର୍ମ କମ୍ ଶରଣଙ୍ଗତ। କିନ୍ତୁ ସେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କର ଲୀଳା ସମାପ୍ତ କରି ତାଙ୍କର ସ୍ୱଧାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଫେରିଯାଇଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ତାଙ୍କର ସ୍ୱଧାମକୁ ନିଜ ଲୋକକୁ ଫେରିଯାଇଛନ୍ତି, ତାହେଲେ ବର୍ତ୍ତମାନ ଧର୍ମ କାହାର ଆଶ୍ରୟ ଗ୍ରହଣ କରିଛି, ଧର୍ମ କେଉଁଠାରେ ଅଛି, ଲୋକମାନେ କେଉଁଠାରୁ ଧର୍ମର ମାର୍ଗକୁ ପ୍ରାପ୍ତ ହେବେ। ତେଣୁ ଏପରି ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ, ଏହା ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା ମୁନିମାନଙ୍କର ପ୍ରଶ୍ନ, କାରଣ ଏହାର ଉତ୍ତର ସମସ୍ତେ ଜାଣିବା ଆବଶ୍ୟକ, ତାହେଲେ ଆମେ ପ୍ରକୃତ ଧର୍ମ ମାର୍ଗକୁ ଗ୍ରହଣ କରିପାରିବା ବା କେଉଁଠାରୁ ଆମେ ଧର୍ମ ମାର୍ଗକୁ ପ୍ରାପ୍ତ ହେବା ତାହା ଜାଣିପାରିବା। ତେଣୁ ଯେତେବେଳେ ମୁନିମାନେ ଏପରି ପ୍ରଶ୍ନ କରିଛନ୍ତି, ସେତେବେଳେ ସ୍ୱତ ଗୋସ୍ୱାମୀ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି ମୁନିମାନଙ୍କର ଏ ପ୍ରଶ୍ନରେ, କାରଣ ମୁନିମାନଙ୍କର ଏହି ପ୍ରଶ୍ନ ସେମାନଙ୍କର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନଥିଲା, ତାହା ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ସ୍ୱତ୍ୱ ଗୋସ୍ୱାମୀ କହୁଛନ୍ତି, ମୁନୟ ସାଧୁ ତୁଷ୍ଟ ହୋମ ଭଗବତ ବି ଲୋକ ମଙ୍ଗଳମ। ହେ ମୁନିଗଣ, ଆପଣମାନେ ଯେଉଁ ପ୍ରଶ୍ନ କରିଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ସାଧୁବାଦ ପ୍ରଦାନ କରୁଛି, ଆପଣମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛି, କାହିଁକି ଭଗବତ ବି ଲୋକ ମଙ୍ଗଳ, ଆପଣମାନଙ୍କର ପ୍ରଶ୍ନ ଲୋକ ମଙ୍ଗଳ ପାଇଁ ଉଦ୍ଦିଷ୍ଟ, ଜନତାର ମଙ୍ଗଳ ପାଇଁ ଏ ପ୍ରଶ୍ନ ଉଦ୍ଦିଷ୍ଟ, ସେଥିପାଇଁ ମୁଁ ଆପଣମାନଙ୍କୁ ସାଧୁବାଦ ପ୍ରଦାନ କରୁଛି, କାରଣ ଆପଣମାନେ ଜଗତର ମଙ୍ଗଳ ପାଇଁ ଏ ପ୍ରଶ୍ନ କରିଛନ୍ତି। ଯତ୍ କୃଷ୍ଣ ସମ୍ପ୍ରଶ୍ନ ଜନାତ୍ମା ସୁ ପ୍ରସିଦ୍ଧତି, ଯେ ଆପଣମାନେ ଏ ଯେଉଁ ପ୍ରଶ୍ନ କରିଛନ୍ତି ଏ ପ୍ରଶ୍ନ ଭଗବାନ କୃଷ୍ଣଙ୍କ ସହିତ ସମ୍ବନ୍ଧିତ ପ୍ରଶ୍ନ, ଏବଂ ଏ ପ୍ରଶ୍ନର ଉତ୍ତର ଶ୍ରବଣ କଲେ ଜନାତ୍ମା ସୁ ପ୍ରସିଦ୍ଧତି, ଯେ ପ୍ରତ୍ୟେକ ବ୍ୟକ୍ତିର ଆତ୍ମା ସନ୍ତୁଷ୍ଟ ହେବ, ଆନନ୍ଦ ପ୍ରାପ୍ତ ହେବ। ପ୍ରତ୍ୟେକ ବ୍ୟକ୍ତି ଏହି ପ୍ରଶ୍ନର ଉତ୍ତର ଶ୍ରବଣ କରି ଆନନ୍ଦକୁ ପ୍ରାପ୍ତ ହେବେ। ତେଣୁ ସ୍ୱସ୍ଥ ଗୋସ୍ୱାମୀ ମୁନିମାନଙ୍କର ପ୍ରଶ୍ନକୁ ପ୍ରଶଂସା କରି ତାପରେ ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି। ତେଣୁ ସ୍ୱସ୍ଥ ଗୋସ୍ୱାମୀ କହୁଛନ୍ତି, କୃଷ୍ଣ ସ୍ୱଧାମ ଉପଗତେ ଧର୍ମ ଜ୍ଞାନ ବିଧି ସହ କଳୌ ନଷ୍ଟ ଦୃଶ୍ୟେଷ ପୁରାଣର ଅନୁମୋଦିତ। ସ୍ୱତ ଗୋସ୍ୱାମୀ କହୁଛନ୍ତି ଯେ ହେ ମୁନିଗଣ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏହି ଧରାପୃଷ୍ଠରେ ଅବତରିତ ହୋଇଥିଲେ, ସେତେବେଳେ ଏ ସଂସାରରେ ସେ ଧର୍ମର ସଂସ୍ଥାପନ କରିଥିଲେ, ଅସୁରମାନଙ୍କର ବିନାଶ କରିଥିଲେ। କିନ୍ତୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଲୀଳା ସମାପ୍ତ କରି ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଭଗବାନ କୃଷ୍ଣ ଧର୍ମ ଏବଂ ଜ୍ଞାନ ଆଦି ସହ ନିଜର ଧାମକୁ ଫେରିଗଲେ। ତେଣୁ ଶ୍ରୀ ସତଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣ ସ୍ୱଧାମ ଉପଗତେ ଧର୍ମ ଜ୍ଞାନ ଆଦି ବି ସହ କଳୋ ନଷ୍ଟ ଦୃଶା। ତେଣୁ ଭଗବାନ ଯେତେବେଳେ ତାଙ୍କର ଧରାଧାମକୁ ଚାଲିଗଲେ, ସେତେବେଳେ କଳିଯୁଗର ପ୍ରବେଶ ହେଲା। କଳି ପ୍ରକୃତ ପକ୍ଷେ ସେତେପର୍ଯ୍ୟନ୍ତ ପ୍ରବେଶ କରିପାରିନଥିଲା ଯେତେପର୍ଯ୍ୟନ୍ତ ଭଗବାନ କୃଷ୍ଣ ଏଇ ଧରାପୃଷ୍ଠରେ ବିଦ୍ୟମାନ ଥିଲେ। କାରଣ ଭଗବାନ କୃଷ୍ଣ ଦ୍ୱାପରର ଶେଷ ଏବଂ କଳିର ପ୍ରାରମ୍ଭରେ ଅବତରିତ ହୋଇଥିଲେ। ଦ୍ୱାପର ଶେଷ ଭାଗରେ ଅବତରିତ ହୋଇଥିଲେ, କଳି ପ୍ରାରମ୍ଭ ହେବାକୁ ଯାଉଥିଲା। କିନ୍ତୁ କଳି ସେପର୍ଯ୍ୟନ୍ତ ତାହାର ପ୍ରଭାବ ବିସ୍ତାର କରିପାରିନଥିଲା ଯେତେପର୍ଯ୍ୟନ୍ତ ଭଗବାନ କୃଷ୍ଣ ଉପସ୍ଥିତ ଥିଲେ। ଏବଂ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିର ମହାରାଜଙ୍କୁ କୁରୁକ୍ଷେତ୍ର ଯୁଦ୍ଧ ପରେ ଏଇ ସଂସାରର ଅଧୀଶ୍ୱର ସମ୍ରାଟ ରୂପରେ ଅଧିଷ୍ଠିତ କରାଇଥିଲେ ପୁରୁ ରାଜ ସିଂହାସନରେ। ତେଣୁ ସେତେବେଳେ ଭାରତବର୍ଷ କହିଲେ କେବଳ ଆଜିକାଲିର ଭାରତକୁ ବୁଝାଉନଥିଲା। ଯେତେବେଳେ ମହାରାଜ ଯୁଧିଷ୍ଠିର ହସ୍ତିନାପୁରର ସମ୍ରାଟ ଥିଲେ, ସେତେବେଳେ ଭାରତବର୍ଷ ଅଛନ୍ତି ସମଗ୍ର ପୃଥିବୀକୁ ବୁଝାଉଥିଲା। ଭାରତବର୍ଷ ଭାରତବର୍ଷର ସୀମା କେବଳ ବର୍ତ୍ତମାନ ଭାରତର ସୀମା ଭିତରେ ସୀମାବଦ୍ଧ ନଥିଲା। ତେଣୁ ମହାରାଜ ଯୁଧିଷ୍ଠିର ସମଗ୍ର ପୃଥିବୀର ସମ୍ରାଟ ଥିଲେ। ଏବଂ ତାଙ୍କ ପରେ ପରେ ଯେତେବେଳେ ଭଗବାନ କୃଷ୍ଣ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ପାଣ୍ଡବମାନେ ଯେତେବେଳେ ଏ ସମାଚାର ଶ୍ରବଣ କଲେ ଯେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ସେ ଆଉ ନାହାନ୍ତି, ସେତେବେଳେ ପାଣ୍ଡବମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଯିଏକି ପରମ ଭକ୍ତ ଥିଲେ, ସେମାନେ ଆଉ ସଂସାରରେ ରହିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ। ଭଗବାନ କୃଷ୍ଣଙ୍କର ବିରହରେ ପାଣ୍ଡବମାନେ କ୍ଷଣ ମାତ୍ର ଜୀବନ ଧାରଣ କରିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କଲେ ନାହିଁ। ତେଣୁ ସଙ୍ଗେ ସଙ୍ଗେ ଏ ସମାଚାର ପ୍ରାପ୍ତ ହେବା ମାତ୍ରେ ମହାରାଜ ଯୁଧିଷ୍ଠିର, ଯିଏକି ସେତେବେଳେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସଙ୍ଗେ ସଙ୍ଗେ ତାଙ୍କର ନାତି ପୁତ୍ର ଅଭିନନ୍ଦନଙ୍କର ପୁତ୍ର ପରୀକ୍ଷିତ ମହାରାଜଙ୍କୁ ସେ ରାଜଗାଦୀ ପ୍ରଦାନ କରି ରାଜ୍ୟ ତ୍ୟାଗ କରି ସେ ଉତ୍ତର ଦିଗ ଅଭିମୁଖରେ ଯାତ୍ରା ଆରମ୍ଭ କଲେ। ଏପରିକି ସେ ନିଜର ଭ୍ରାତାମାନଙ୍କ ସହିତ ମଧ୍ୟ କୌଣସି ପରାମର୍ଶ କରିନାହାନ୍ତି ଏ କାର୍ଯ୍ୟ ପାଇଁ। ସେ ମହାରାଜ ପରୀକ୍ଷିତଙ୍କୁ ରାଜଗାଦୀ ସମର୍ପିତ କରି ସେ ରାଜପୋଷାକ ପରିତ୍ୟାଗ କରି ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କରେ। ଭଗବାନ କୃଷ୍ଣଙ୍କର ବିରହରେ କୃଷ୍ଣଙ୍କର ଚିନ୍ତା କରିକରି ସେ ଉତ୍ତର ଦିଗକୁ ହିମାଳୟ ଆଡ଼କୁ ତାଙ୍କର ଯାତ୍ରା ଆରମ୍ଭ କଲେ। ଏବଂ ଯେତେବେଳେ ଅନ୍ୟ ଭ୍ରାତାମାନେ ଦେଖିଲେ ଯେ ଯୁଧିଷ୍ଠିର ମହାରାଜ ରାଜ୍ୟ ତ୍ୟାଗ କରିଛନ୍ତି ଏବଂ ସେମାନଙ୍କ ସହିତ ପରାମର୍ଶ ନ କରି ନିଜେ ଏକାକୀ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କରିଛନ୍ତି, ସେତେବେଳେ ଗୋଟିଏ ପରେ ଗୋଟିଏ ସମସ୍ତ ଭ୍ରାତାମାନେ ରାଜବେଶ ରାଜପୋଷାକ ପରିତ୍ୟାଗ କରି ସେମାନେ ମଧ୍ୟ ଯୁଧିଷ୍ଠିର ମହାରାଜଙ୍କର ପଦାଙ୍କ ଅନୁସରଣ କଲେ, ତାଙ୍କର ପଛପଟେ ଚାଲୁ। ତେଣୁ ପରୀକ୍ଷିତ ମହାରାଜ ବର୍ତ୍ତମାନ ସମଗ୍ର ପୃଥିବୀର ସମ୍ରାଟ ହେଲେ, ଏବଂ ସେ ଥିଲା ପର୍ଯ୍ୟନ୍ତ ମଧ୍ୟ କଳି ସାହସ କରିପାରୁନଥିଲା ତାଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ। ତେଣୁ ସେଇ ପରୀକ୍ଷିତ ମହାରାଜଙ୍କ ରାଜ୍ୟରେ କଳି ଯେତେବେଳେ ପ୍ରବେଶ କରିବା ପାଇଁ ଚେଷ୍ଟା କଲା, ଯଦିଓ କଳି ଭୟଭୀତ ଥିଲା ମହାରାଜ ପରୀକ୍ଷିତଙ୍କ ଶକ୍ତିକୁ ଦର୍ଶନ କରି, କିନ୍ତୁ ତଥାପି କଳି ତାଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲା। ଏବଂ ଯେତେବେଳେ ମହାରାଜ ପରୀକ୍ଷିତ ଦିଗ୍ବିଜୟରେ ବାହାରିଥିଲେ, ତାଙ୍କର ରାଜ୍ୟ ଭ୍ରମଣ କରୁଥିଲେ, ସେହି ସମୟରେ ସେ କଳିକୁ ଦେଖିଲେ ଯେ ସେ କଳି ଯଦିଓ ତାର କ୍ଷୁଦ୍ର ସ୍ୱଭାବ, କିନ୍ତୁ ରାଜ ପୋଷାକ ପରିଧାନ କରି କଳି ଗୋକୁଳ ଅର୍ଥାତ୍ ଗୁରୁମାନଙ୍କ ଉପରେ ଅତ୍ୟାଚାର କରୁ, ଇଏ ହେଉଛି କଳିର ପ୍ରଥମ ଲକ୍ଷ୍ୟ। କଳି ଯୁଗରେ ଗୁରୁମାନଙ୍କ ଉପରେ ଅତ୍ୟାଚାର ହେବ, ଗୋ ହତ୍ୟା ହେବ। ତେଣୁ ଆଜିକାଲି ଆମେ ଦେଖିବା ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଗୁରୁମାନଙ୍କୁ ହତ୍ୟା କରାଯାଉଛି ଏବଂ ତାର ପ୍ରଭାବ ବା ତାର ପରିଣାମ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ। ତେଣୁ ଇଏ ହେଉଛି କଳିର ପ୍ରଥମ ପ୍ରଚେଷ୍ଟା। ତେଣୁ ମହାରାଜ ପରୀକ୍ଷିତ ଯେତେବେଳେ ରାଜ୍ୟ ଭ୍ରମଣ କରୁଛନ୍ତି ଦେଖୁଛନ୍ତି କଳି ଯଦିଓ କ୍ଷୁଦ୍ର ସ୍ୱଭାବଯୁକ୍ତ ରାଜ ପୋଷାକ ପରିଧାନ କରି ଗୋଟିଏ ଗାଧୀ ଉପରେ ପ୍ରହାର କରୁଛି, ତେଣୁ ମହାରାଜ ପରୀକ୍ଷିତ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ହୋଇଗଲେ ଯେ ମୋ ରାଜ୍ୟରେ ଏପରି ଏକ କ୍ଷୁଦ୍ର ବ୍ୟକ୍ତି ରାଜ ପୋଷାକ ପରିଧାନ କରି ଗୋରୁମାନଙ୍କ ଉପରେ ଅତ୍ୟାଚାର କରୁଛି। ତେଣୁ ମହାରାଜ ପରୀକ୍ଷିତ ସଙ୍ଗେ ସଙ୍ଗେ ତାଙ୍କର ରଥରୁ ଓହ୍ଲାଇ ତାଙ୍କର ତରବାରୀ ଉତ୍ତୋଳନ କରି ସେ କଳିକୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ହୋଇଗଲେ। ତେଣୁ କଳି ଯେତେବେଳେ ଦେଖିଲା ଯେ ମହାରାଜ ପରୀକ୍ଷିତ ତାକୁ ଦଣ୍ଡିତ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି, ସେତେବେଳେ କଳି ଭୟଭୀତ ହୋଇ ତାର ରାଜ ପୋଷାକ ପରିତ୍ୟାଗ କରି ପରୀକ୍ଷିତ ମହାରାଜଙ୍କ ଚରଣରେ ଶରଣ ଗ୍ରହଣ କଲେ ଏବଂ କ୍ଷତ୍ରିୟମାନେ ସେମାନେ କ୍ଷତ୍ରିୟ ଧର୍ମ ପାଳନ କରିଥାନ୍ତି ଏବଂ କ୍ଷତ୍ରିୟ ଧର୍ମରେ ଯଦି କେହି କୌଣସି କ୍ଷତ୍ରିୟର ଶରଣାଗତ ହୁଏ ତାଙ୍କର ଆଶ୍ରୟ ଗ୍ରହଣ କରେ, କ୍ଷତ୍ରିୟ ତାକୁ ବଧ କରିପାରିବେ ନା, ଏହା ହେଉଛି କ୍ଷତ୍ରିୟ ଧର୍ମ। ତେଣୁ କଳି ଯେତେବେଳେ ତାଙ୍କର ଶରଣାଗତ ହେଲା ସେତେବେଳେ ପରୀକ୍ଷିତ ମହାରାଜ ଆଉ କଳିକୁ ବଧ କରିପାରିଲେ ନା, ତେଣୁ ସେ କଳିକୁ ଆଦେଶ ଦେଲେ ଯେ କଳି ତୁ ହେଉଛୁ ଅଧର୍ମର ବନ୍ଧୁ, ତେଣୁ ତୁ ମୋ ରାଜ୍ୟରେ ରହିପାରିବୁ ନା, ତୁ ମୋର ରାଜ୍ୟର ବାହାରକୁ ଚାଲିବୁ। ସେତେବେଳେ କଳି ପରୀକ୍ଷିତ ମହାରାଜଙ୍କୁ ନିବେଦନ କରିଥିଲା ଯେ ହେ ରାଜନ, ଏ ରାଜ୍ୟରେ ଯେପରି ଆପଣଙ୍କର ଅନେକ ପ୍ରଜାମାନେ ବସବାସ କରୁଛନ୍ତି ଠିକ ସେହିପରି ମୁଁ ମଧ୍ୟ ଆପଣଙ୍କ ରାଜ୍ୟରେ ଗୋଟିଏ ପ୍ରଜା, ଆପଣ ମୋତେ ବର୍ତ୍ତମାନ ଆଦେଶ ଦେଉଛନ୍ତି ଆପଣଙ୍କ ରାଜ୍ୟ ବାହାରକୁ ଯିବା ପାଇଁ, କିନ୍ତୁ ମୁଁ ଯେଉଁ ସ୍ଥାନକୁ ଯାଉଛି ସେ ସ୍ଥାନରେ ଦେଖୁଛି ଆପଣଙ୍କର ରାଜ୍ୟ, ଆପଣଙ୍କର ଅଧିକାର ସେ ସ୍ଥାନ ଉପରେ। ଅର୍ଥାତ୍ ପରୀକ୍ଷିତ ମହାରାଜ ସମଗ୍ର ପୃଥିବୀରେ ଶାସନ କରୁଥିଲେ, ତେଣୁ କଳି ଯାହା କହିଲା ତାହା ଯଥାର୍ଥ ଯେ ସମଗ୍ର ପୃଥିବୀ ଯେତେବେଳେ ପରୀକ୍ଷିତ ମହାରାଜଙ୍କର ରାଜ୍ୟ ତାହେଲେ କଳି କେଉଁଠାରେ ଆଶ୍ରୟ ଗ୍ରହଣ କରିବ। ତେଣୁ ସେ ନିବେଦନ କଲା ମହାରାଜ ପରୀକ୍ଷିତଙ୍କୁ ଯେ ଆପଣ ମୋ ପାଇଁ କିଛି ସ୍ଥାନ ନିଶ୍ଚିତ କରିଦିଅନ୍ତୁ ଯେଉଁ ସ୍ଥାନରେ ମୁଁ ନିବାସ କରିବି, କାରଣ ପ୍ରଜାର ଅର୍ଥ ପ୍ରଜାୟତ ଏଇଠି ପ୍ରଜା, ଯେଉଁମାନେ ଜନ୍ମଗ୍ରହଣ କରନ୍ତି ରାଜ୍ୟରେ ସେମାନେ ସମସ୍ତେ ପ୍ରଜା, କେବଳ ମନୁଷ୍ୟମାନେ ପ୍ରଜା ନୁହନ୍ତି ଏପରିକି ପଶୁପକ୍ଷୀମାନେ ମଧ୍ୟ ପ୍ରଜା, କାରଣ ସେମାନେ ସେ ରାଜ୍ୟରେ ଜନ୍ମଗ୍ରହଣ କରିଛନ୍ତି। ତେଣୁ କଳି ଯେତେବେଳେ ଏପରି ସ୍ଥାନ ମହାରାଜ ପରୀକ୍ଷିତଙ୍କୁ ନିବେଦନ କଲା ସେତେବେଳେ ମହାରାଜ ପରୀକ୍ଷିତ କଳିକୁ ଚାରୋଟି ସ୍ଥାନ ଦେଇଥିଲେ ନିବାସ କରିବା ପାଇଁ। ତାହା ହେଉଛି ଯେ ଯେଉଁଠାରେ ଦ୍ୱିତ କ୍ରୀଡ଼ା ହେଉଛି, ଦ୍ୱିତ ପାନ ସ୍ତ୍ରୀୟ ସୁନା, ଯେଉଁଠାରେ ଦ୍ୱିତ କ୍ରୀଡ଼ା ଜୁଆ ଖେଳ ହେଉଛି ସେଠାରେ କଳି ବାସ କରିବ। ଆମେ ଦେଖିବା ମହାଭାରତ ଯୁଦ୍ଧ କିପରି ଆରମ୍ଭ ହେଲା ଦ୍ରୁତ କ୍ରୀଡ଼ାରୁ, ଜୁଆ ଖେଳରୁ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଗଲା। ତେଣୁ ଯେଉଁଠାରେ ଜୁଆ ଖେଳ ହେଉଛି ସେଠି କଳି ନିବାସ କରିବ, ସେଠି କଳହ ହେବ, ଝଗଡ଼ା ହିଂସାକାଣ୍ଡ ହେବ। ଇଏ ହେଉଛି ମହାରାଜ ପରୀକ୍ଷିତ ସ୍ଥାନ ଦେଇଥିଲେ କଳି, ଏବଂ ଦ୍ୱିତୀୟ ସ୍ଥାନ ଦେଇଥିଲେ ଯେ ଯେଉଁଠାରେ ଲୋକମାନେ ମଦ୍ୟପାନ କରୁଛନ୍ତି, ମାଦକ ଦ୍ରବ୍ୟ ସେବନ କରୁଛନ୍ତି ସେଠାରେ କଳି ବାସ କରିବ। ଇଏ ଦ୍ୱିତୀୟ ସ୍ଥାନ ମହାରାଜ ପରୀକ୍ଷିତ କଳିକୁ ପ୍ରଦାନ କରିଥିଲେ, ଏବଂ ତୃତୀୟ ସ୍ଥାନ ସ୍ତ୍ରୀ ଅର୍ଥାତ୍ ଯେଉଁଠାରେ ଅବୈଧ ସ୍ତ୍ରୀ ସମ୍ବନ୍ଧ ରହିଛି, ଯେଉଁଠାରେ ଅବୈଧ ଭାବରେ ବିବାହ ବାହାରେ ପୁରୁଷ ସ୍ତ୍ରୀ ଯୌନ ସମ୍ବନ୍ଧ ରହିଛି, ଅର୍ଥାତ୍ ପର ପୁରୁଷ ବା ପର ସ୍ତ୍ରୀ ସହିତ ଯୌନ ସମ୍ବନ୍ଧ ରହିଛି ସେଠାରେ କଳିଦାସ ଏବଂ ଏଥିପାଇଁ ଆଜିକାଲି ଅନେକ ହତ୍ୟାକାଣ୍ଡ କଳହ ଝଗଡ଼ା ମଧ୍ୟ ଦେଖାଯାଉଛି। ଇଏ ମହାପାପ ତେଣୁ କଳି ନିବାସ କରୁଛି ସେଠାରେ ଏବଂ ତା ସହିତ ଆଉ ଗୋଟେ ହେଉଛି ଯେ ଆମିଷ ଆହାର ଜୀବ ହତ୍ୟା ମାଛ ମାଂସ ବା ତାମସିକ ଆହାର ଏସବୁ ସ୍ଥାନରେ କଳି ବାସ କରିବେ। ତେଣୁ ଏ ଚାରୋଟି ସ୍ଥାନ ମହାରାଜ କଳିକୁ ପ୍ରଦାନ କଲେ ମହାରାଜ ପରୀକ୍ଷିତ। କିନ୍ତୁ କଳି ଦେଖିଲା ଯେ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ଏପରି କୌଣସି ସ୍ଥାନ ନାହିଁ। ତାର ଅର୍ଥ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କେହି ଦ୍ୱୀପ କ୍ରୀଡ଼ାରେ ଲିପ୍ତ ନଥିଲେ, କେହି ଜୁଆ ଖେଳୁନଥିଲେ, ତାଙ୍କ ରାଜ୍ୟରେ ଜୁଆ ଖେଳ ମନା ଥିଲା। ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କଣ କେହି ମାଂସାହାର କରୁନଥିଲେ, ସେମାନେ ମାଛ ମାଂସ ଆହାର କରିବା ଜୀବ ହତ୍ୟା କରିବା ତାଙ୍କ ରାଜ୍ୟରେ ହେଉନଥିଲା ବା ତାଙ୍କ ରାଜ୍ୟରେ କେହି ଅବୈଧ ଯୌନ ସମ୍ବନ୍ଧ ସ୍ଥାପନ କରୁନଥିଲେ ବା ତାଙ୍କ ରାଜ୍ୟରେ କେହି ମାଦକ ଦ୍ରବ୍ୟ ସେବନ କରୁନଥିଲେ। ତେଣୁ ତାଙ୍କର ମହାରାଜ ପରୀକ୍ଷିତଙ୍କର ଏପରି ସୁଶାସନ ଥିଲା ଯେ ତାଙ୍କ ରାଜ୍ୟରେ ସମସ୍ତ ପ୍ରଜାମାନେ ସୁଖୀ ଥିଲେ। ସେଥିପାଇଁ ଯଦି ରାଜା ଧାର୍ମିକ ହେବ ତାହେଲେ ପ୍ରଜାମାନେ ଧାର୍ମିକ ହେବା ସ୍ୱାଭାବିକ, କିନ୍ତୁ ଯଦି ରାଜା ଅଧାର୍ମିକ, ରାଜା ଅତ୍ୟାଚାରୀ ବ୍ୟଭିଚାରୀ, ତାହେଲେ ପ୍ରଜାମାନେ ବ୍ୟଭିଚାରରେ ଲିପ୍ତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସେ ରାଜ୍ୟରେ କେବେ ଶାନ୍ତି ସ୍ଥାପନ ହୋଇପାରିବ ନାହିଁ, ସବୁଆଡ଼େ ଅଶାନ୍ତି, ହିଂସା ଏବଂ ଲୋକମାନେ ବିଭିନ୍ନ ପ୍ରକାର କଷ୍ଟ ଭୋଗ କରିବେ ସେ ରାଜ୍ୟରେ, ଯେପରି ବର୍ତ୍ତମାନ ଆମେ ସବୁ ଅନୁଭବ କରୁଛେ ଯେ ଯେପରି କୌଣସି ରାଜଧର୍ମ ନାହିଁ। ସେତେବେଳେ ରାଜାମାନଙ୍କର ରାଜଧର୍ମ ଥିଲା ଏବଂ ଧର୍ମ ଅନୁସାରେ ସେମାନେ ରାଜ୍ୟ ଶାସନ କରୁଥିଲେ, ଯାହାଫଳରେ ସମସ୍ତଙ୍କର ନୈତିକ ଚରିତ୍ର ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି, କାରଣ ଧର୍ମର ଭୟ ଥିଲା, ଭଗବାନ ପ୍ରତି ଲୋକଙ୍କର ଭୟ ଥିଲା। ତେଣୁ ଯେଉଁମାନଙ୍କର ଧର୍ମ ଭୟ ଥିବ ସେମାନେ କୌଣସି ପାପାଚାରରେ ଲିପ୍ତ ହେବେ ନାହିଁ, କିନ୍ତୁ ଯଦି ଧର୍ମର ଭୟ ନାହିଁ ତାହେଲେ ଯେକୌଣସି ବ୍ୟକ୍ତି ପାପାଚାରରେ ଲିପ୍ତ ହେବ, କେହି କାହାକୁ ଖାତିର କରିବେ ବା କୌଣସି ନୈତିକ ଚରିତ୍ର ବୋଲି କିଛି ରହିବ ନା। ଏହା ସ୍ୱାଭାବିକ କଥା ବର୍ତ୍ତମାନ ଯେତେବେଳେ ଦେଖାଯାଉଛି, କାରଣ ଯେହେତୁ ଶାସକମାନେ ଧାର୍ମିକ ନୁହନ୍ତି ତେଣୁ ପ୍ରଜାମାନଙ୍କ ଉପରେ ତାହାର ପ୍ରଭାବ ପଡୁଛି, ତେଣୁ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ ହେବ। ତେଣୁ ଏସବୁ ଅନ୍ୟାୟ ଅତ୍ୟାଚାର ବ୍ୟଭିଚାର ପାପାଚାର ଏସବୁ ହେବା ସ୍ୱାଭାବିକ। ତେଣୁ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ଏପରି କୌଣସି ଅନ୍ୟାୟ ଅତ୍ୟାଚାର ବ୍ୟଭିଚାର ସବୁ ନଥିଲା ବା କଳିକି ଯେଉଁ ଚାରୋଟି ସ୍ଥାନ ମହାରାଜ ପରୀକ୍ଷିତ ପ୍ରଦାନ କଲେ ସେ ଚାରୋଟି ସ୍ଥାନ ମଧ୍ୟ ତାଙ୍କ ରାଜ୍ୟରେ ନଥିଲା, ଅର୍ଥାତ୍ କେହି ଏସବୁ କାର୍ଯ୍ୟ କରୁନଥିଲେ। ତେଣୁ କଳି ଦେଖିଲା ଯେ ମହାରାଜ ପରୀକ୍ଷିତ ତାକୁ ଚାରୋଟି ସ୍ଥାନ ଦେଲେ ସତ୍ୟ, କିନ୍ତୁ ଏପରି ସ୍ଥାନ ତାଙ୍କ ରାଜ୍ୟରେ ନାହିଁ। ତେଣୁ କଳି ପୁନଃ ନିବେଦନ କଲା ମହାରାଜ ପରୀକ୍ଷିତଙ୍କୁ ଆଉ ଗୋଟିଏ ସ୍ଥାନ ପାଇଁ, ପୁନଶ୍ଚ ଜାତ ମହାନାୟ ଜାତ ରୂପଂ ଅବାତ ପ୍ରଭୁ। ତେଣୁ କଳି ଯେତେବେଳେ ପୁନଶ୍ଚ ମହାରାଜ ପରୀକ୍ଷିତଙ୍କୁ ଆଉ ଗୋଟିଏ ସ୍ଥାନ ଯାତନା କଲା, ସେତେବେଳେ ମହାରାଜ ପରୀକ୍ଷିତ କଳିକୁ ପଞ୍ଚମ ସ୍ଥାନ ପ୍ରଦାନ କଲେ। ସେ ପଞ୍ଚମ ସ୍ଥାନଟି ହେଉଛି ଜାତ ରୂପଂ ଅବାତ ପ୍ରଭୁ। ସେ ଜାତ ରୂପ ଅର୍ଥାତ୍ ସୁନା, ଯେଉଁଠାରେ ସ୍ୱର୍ଣ୍ଣ ରହିବ ଧନ ସମ୍ପତ୍ତି ରହିବ ସେଠାରେ କଳହ। ତେଣୁ ମହାରାଜ ପରୀକ୍ଷିତ ଏହି ସ୍ଥାନଟି ଶେଷରେ କଳିକୁ ପ୍ରଦାନ କଲେ। ତେଣୁ ସ୍ୱର୍ଣ୍ଣ ରହିବାର ଅର୍ଥ ହେଲା ଯତ ଅନୃତମ, ସେଠାରେ ମିଥ୍ୟାଚାର ରହିବ, ଯେଉଁଠାରେ ସ୍ୱର୍ଣ୍ଣ ରହିଛି ବା ଧନ ସମ୍ପତ୍ତି ରହିଛି ସେଠି ମିଥ୍ୟାଚାର ରହିବ। ମଦ ଅଧିକ ଧନ ହେଲେ ଲୋକ ମାଦକ ଦ୍ରବ୍ୟ ସେବନ କରିବେ, ମଦ ପିଇବେ ଏବଂ ସ୍ତ୍ରୀୟ ସେଠାରେ ସେମାନେ ଅବୈଧ ସ୍ତ୍ରୀ ସମ୍ବନ୍ଧ ସ୍ଥାପନ କରିବେ ଏବଂ ତା ସହିତ ବୈର ଶତ୍ରୁତା ସେଠି ସୃଷ୍ଟି ହେବ। ଏସବୁ ସ୍ୱାଭାବିକ ହେବ, ଧନ ପାଇଁ ଶତ୍ରୁତା ସୃଷ୍ଟି, ହିଂସାକାଣ୍ଡ ଏସବୁ ହେବା ସ୍ୱାଭାବିକ। ତେଣୁ ଯେତେବେଳେ ମହାରାଜ ପରୀକ୍ଷିତ କଳି ଦେଇ ପଞ୍ଚମ ସ୍ଥାନ ପ୍ରଦାନ କଲେ, ତାପରେ କଳି ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ପ୍ରବେଶ କଲା, ଏଇ ଜାତରୂପ ସ୍ୱର୍ଣ୍ଣକୁ ଆଶ୍ରୟ ଗ୍ରହଣ କଲେ। ତେଣୁ ସେଇ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କଳି କେବଳ ପ୍ରବେଶ କଲା ଏବଂ ତାହାର ପ୍ରଭାବ ବିସ୍ତାର କଲା ଧୀରେ ଧୀରେ ମହାରାଜ ପରୀକ୍ଷିତଙ୍କର ମୃତ୍ୟୁ ପରେ। ତେବେ ଏଇ ସୁସ୍ରୁତ ଗୋସ୍ୱାମୀ ଯେଉଁ ଉତ୍ତର ଦେଉଛନ୍ତି ମୁନିମାନଙ୍କୁ ଯେ କୃଷ୍ଣ ସ୍ୱଭାବ ଉପଗତେ ଧର୍ମ ଜ୍ଞାନ ବିହିତ କଳୌ ନଷ୍ଟ ଦୃଶାଙ୍ଗ ଏସ ପୁରାଣାର୍କ ଅଧୁନୋଦିତ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଧର୍ମ ଜ୍ଞାନ ଆଦି ସହ ସେ ତାଙ୍କର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ କଳିଯୁଗରେ ଅଜ୍ଞାନ ଅନ୍ଧକାର ସବୁ ଭରିଗଲା। ଅଜ୍ଞାନର ଅନ୍ଧକାରରେ ଲୋକମାନଙ୍କର ଦୃଷ୍ଟିଶକ୍ତି ଲୁପ୍ତ ହୋଇଗଲା। ଯେପରି ଆମର ଚକ୍ଷୁର ଶକ୍ତି ରହିଛି ଦର୍ଶନ କରିବା ପାଇଁ, କିନ୍ତୁ ଅନ୍ଧକାରରେ ଆମେ କିଛି ଦେଖିପାରିବା ନାହିଁ। ଯେପର୍ଯ୍ୟନ୍ତ ଆଲୋକ ନାହିଁ, ଅନ୍ଧକାରରେ ଆମର ଚକ୍ଷୁର ଶକ୍ତି ଥିଲେ ମଧ୍ୟ ଆମେ କିଛି ଦେଖିପାରିବା ନାହିଁ। ଯେପର୍ଯ୍ୟନ୍ତ ଆଲୋକ ନାହିଁ, ତେଣୁ ଆମେ ଦେଖିବା ଯେ ରାତ୍ରିର ଅନ୍ଧକାରରେ ଆମେ କିଛି ଦେଖିପାରୁନା। ଯଦି ଚନ୍ଦ୍ର ଉଦୟ ହୋଇନାହାନ୍ତି ବା ବିଦ୍ୟୁତର ବ୍ୟବସ୍ଥା ନାହିଁ, ତାହେଲେ ଆମ ଚକ୍ଷୁରେ ଶକ୍ତି ଥିଲେ ମଧ୍ୟ, ଦେଖିବାର ଶକ୍ତି ଥିଲେ ମଧ୍ୟ ଆମେ ଦେଖିପାରୁନା। ସେହିପରି ଯେତେବେଳେ ରାତ୍ରିର ଅନ୍ଧକାର ଦୂରୀଭୂତ ହେଉଛି, ସକାଳେ ସୂର୍ଯ୍ୟ ଉଦୟ ହେଉଛନ୍ତି, ସେତେବେଳେ ଆମେ ଦେଖିବା ପାଇଁ ସମର୍ଥ ହେଉଛୁ। ତେଣୁ କଳିଯୁଗରେ ଯେଉଁ ଅଜ୍ଞାନ ଅନ୍ଧକାର ଚତୁର୍ଦିଗରେ ପରିବ୍ୟାପ୍ତ ହୋଇଛି, ସେଥିପାଇଁ ସ୍ଲୋଚିତ ଗୋସ୍ୱାମୀ କହୁଛନ୍ତି କଳୌ ନଷ୍ଟ ଦୃଶ୍ୟ ଏକ ପୁରାଣାର୍କ ଅଧୁନୋଦିତ, ଯେ କଳିଯୁଗରେ ଲୋକମାନଙ୍କର ଦୃଷ୍ଟିଶକ୍ତି ଲୁପ୍ତ ହୋଇଯାଇଛି, ଅର୍ଥାତ୍ ସେମାନେ ଅଜ୍ଞାନ ଅନ୍ଧକାରରେ ଭ୍ରମଣ କରୁଛନ୍ତି। ତେଣୁ ସେମାନଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରିବା ପାଇଁ, ଯେପରି ରାତ୍ରିର ଅନ୍ଧକାରକୁ ଦୂର କରିବା ପାଇଁ ସୂର୍ଯ୍ୟଙ୍କର ଆବଶ୍ୟକତା ରହିଛି, ସୂର୍ଯ୍ୟ ଉଦିତ ହେଲେ ରାତ୍ରିର ଅନ୍ଧକାର ଦୂରୀଭୂତ ହେବ, ବା ଚନ୍ଦ୍ରମା ଉଦିତ ହେଲେ ରାତ୍ରିର ଅନ୍ଧକାର ଦୂରୀଭୂତ ହେବ। ଠିକ୍ ସେହିପରି ଏ କଳିଯୁଗର ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ବର୍ତ୍ତମାନ ଶ୍ରୀମଦ୍ ଭାଗବତ ରୂପୀ ପୁରାଣ ରୂପୀ ସୂର୍ଯ୍ୟ ଉଦିତ ହୋଇଛନ୍ତି, ଅର୍ଥାତ୍ କଳିଯୁଗର ଲୋକମାନେ ଏହି ଶ୍ରୀମଦ୍ ଭାଗବତ ଗ୍ରନ୍ଥରୁ ଜ୍ଞାନର ଆଲୋକକୁ ପ୍ରାପ୍ତ ହେବେ। ତେଣୁ ସ୍ଲୋକିତ ଗୋସ୍ୱାମୀ ଏହି କଥା ଯେତେବେଳେ କହୁଛନ୍ତି ଯେ ଶ୍ରୀମଦ୍ ଭାଗବତ ହିଁ କଳିଯୁଗର ଲୋକମାନଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରିବ, ଧର୍ମର ମାର୍ଗ ପ୍ରଦର୍ଶନ କରିବ, ସେଥିପାଇଁ ଭଗବାନ କୃଷ୍ଣ ଏହି ଶ୍ରୀମଦ୍ ଭାଗବତରେ ତାଙ୍କର ସମସ୍ତ ଶକ୍ତି ନିହିତ କରିଛନ୍ତି। ବା ଏହି ଶ୍ରୀମଦ୍ ଭାଗବତ ଗ୍ରନ୍ଥ ସମସ୍ତ ବୈଦିକ ସାହିତ୍ୟ ବେଦ ପୁରାଣ ଉପନିଷଦର ସାର ସଦୃଶ କଳିଯୁଗର ଲୋକମାନଙ୍କୁ ଧର୍ମର ମାର୍ଗ ପ୍ରଦର୍ଶନ କରୁଛି। ତେଣୁ ଏହି ଶ୍ରୀମଦ୍ ଭାଗବତର ଆରମ୍ଭ କିପରି ହେଲା, କାରଣ ଏହି ଶ୍ରୀମଦ୍ ଭାଗବତ ପ୍ରଥମେ ସ୍ଲୋଚିତ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଶ୍ରବଣ କରାଇଥିଲେ, ଏବଂ ସ୍ଲୋଚିତ ଗୋସ୍ୱାମୀ ଏହି ଶ୍ରୀମଦ୍ ଭାଗବତକୁ ଶ୍ରବଣ କରିଥିଲେ ନିଜର ପିତା ଏବଂ ଭଗବତ ଅବତାର ଶ୍ରୀ ବ୍ୟାସଦେବଙ୍କଠାରୁ। ଶ୍ରୀ ବ୍ୟାସଦେବ ଏହି ଶ୍ରୀମଦ୍ ଭାଗବତର ସଂକଳନ କରିଥିଲେ, କାରଣ ଶ୍ରୀ ବ୍ୟାସଦେବ ଦେଖିଲେ ଯେ ପୂର୍ବ କାଳରେ ଆମର ବେଦ ପୁରାଣ ଉପନିଷଦ ଏସବୁ ଶ୍ରୁତି ଆକାରରେ ଥିଲା, ଅର୍ଥାତ୍ ଗୁରୁ ଯେତେବେଳେ ଶିଷ୍ୟକୁ ଉପଦେଶ ଦିଅନ୍ତି ସେତେବେଳେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା ଯେ ଥରେ ଶ୍ରବଣ କରିବା ମାତ୍ରେ ସେମାନେ ମନେ ରଖିପାରୁଥିଲେ। ତେଣୁ ଏହି ବେଦର ଅନ୍ୟ ନାମ ହେଉଛି ଶ୍ରୁତି, ଯେ ଶ୍ରୁତି ଆକାରରେ ଲୋକମାନେ ଏଇ ଜ୍ଞାନକୁ ଗ୍ରହଣ କରିଥିଲେ, କିନ୍ତୁ ବ୍ୟାସଦେବ ଯେତେବେଳେ ଦେଖିଲେ ଯେ କଳିଯୁଗ ଆଗତ ପ୍ରାୟ ଏବଂ କଳିଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି ନଷ୍ଟ ହୋଇଯିବ, ସେମାନେ କିଛି ମନେ ରଖିପାରିବେ ନା, ତେଣୁ ସେ ବ୍ୟାସଦେବ ସେଥିପାଇଁ ସମସ୍ତ ବେଦ ପୁରାଣ ଉପନିଷଦକୁ ଲିଖିତ ରୂପ ପ୍ରଦାନ କରେ, ଗ୍ରନ୍ଥ ଆକାରରେ ପ୍ରଣୟନ କଲେ କଳିଯୁଗର ଲୋକମାନଙ୍କ ପାଇଁ। ତେଣୁ ସେ ବ୍ୟାସଦେବ ସେ କୌଣସି ସାଧାରଣ ମୁନି ନୁହନ୍ତି, ସେ ହେଉଛନ୍ତି ଭଗବାନଙ୍କର ଅବତାର। ସେ କେବଳ ଆସିଥିଲେ ଏଇ କାର୍ଯ୍ୟ କରିବା ପାଇଁ, ଏଇ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କରି କଳିଯୁଗର ଲୋକମାନଙ୍କ ପାଇଁ ତା ସୁଗମ କରିବା ପାଇଁ। ତେଣୁ ସେ ବ୍ୟାସଦେବଙ୍କ ଠାରୁ ସେ ସୁଖଦେବ ଗୋସ୍ୱାମୀ ଜ୍ଞାନକୁ, ଶ୍ରୀମଦ ଭାଗବତର ଜ୍ଞାନକୁ ପ୍ରାପ୍ତ ହୋଇଥିଲେ, ଏବଂ ସେ ବ୍ୟାସଦେବ ଏଇ ଜ୍ଞାନକୁ ପ୍ରାପ୍ତ ହେଲେ ନାରଦ ମୁନିଙ୍କ ଠାରୁ। ନାରଦ ମୁନି ଏ ଜ୍ଞାନକୁ ପ୍ରାପ୍ତ ହୋଇଥିଲେ ବ୍ରହ୍ମାଙ୍କ ଠାରୁ, ଏବଂ ବ୍ରହ୍ମା ସ୍ୱୟଂ ଏହି ବୈଦିକ ଜ୍ଞାନକୁ ପ୍ରାପ୍ତ ହୋଇଥିଲେ ସ୍ୱୟଂ ଭଗବାନଙ୍କ ଠାରୁ। କାରଣ ଯେତେବେଳେ ଏ ସୃଷ୍ଟି ଆରମ୍ଭ ହେଲା ସେତେବେଳେ ଏହି ସୃଷ୍ଟିର ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମା, ଏବଂ ବ୍ରହ୍ମାଙ୍କର ଜନ୍ମ ହେଉଛି ଗର୍ଭଦକ୍ଷାଇ ବିଷ୍ଣୁଙ୍କର ନାଭିରୁ ଯେଉଁ କମଳ ଉତ୍ପନ୍ନ ହେଉଛି, ସେ କମଳରେ ବ୍ରହ୍ମାଙ୍କର ଜନ୍ମ ହେଉଛି। ଏବଂ ବ୍ରହ୍ମା ମଧ୍ୟ ପ୍ରଥମେ ତାଙ୍କର ଯେତେବେଳେ ଜନ୍ମ ହେଲା ସେତେବେଳେ ସେ ଚତୁର୍ଦ୍ଦିଗରେ ଅନ୍ଧକାର କେବଳ ଦର୍ଶନ କରିଥିଲେ। ଏହି ଅନ୍ଧକାର ହେଉଛି ଅଜ୍ଞାନତାର ଅନ୍ଧକାର। ତେଣୁ ବ୍ରହ୍ମା ପ୍ରଥମେ ଜାଣିପାରିନଥିଲେ ଯେ ସେ ପ୍ରକୃତ କିଏ, ଏବଂ ତାଙ୍କର ସ୍ରଷ୍ଟା କିଏ, ଏବଂ ତାଙ୍କ ସୃଷ୍ଟିର ଉଦ୍ଦେଶ୍ୟ କ'ଣ। ତେଣୁ ବ୍ରହ୍ମା ପ୍ରଥମେ ତାଙ୍କର ନିଜର ବୁଦ୍ଧି ଲଗେଇଥିଲେ ନିଜକୁ ଜାଣିବା ପାଇଁ, ଯେପରି ଆଜିକାଲି ଆମେ ଦେଖୁ ଯେ ଆମେ ସମସ୍ତେ ନିଜ ନିଜର ବୁଦ୍ଧି ବଳରେ ଏ ସଂସାର ସମ୍ବନ୍ଧରେ, ଭଗବାନଙ୍କ ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ନିଜ ବୁଦ୍ଧି ବଳରେ ଆମେ ଜାଣିବା ସମ୍ଭବପର ନୁହେଁ। ଯେତେବେଳେ ବ୍ରହ୍ମା ନିଜ ବୁଦ୍ଧି ଲଗେଇ ନିଜର ସ୍ରଷ୍ଟା ଭଗବାନଙ୍କୁ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ, ସେତେବେଳେ ସେ ପ୍ରଥମେ ଚାହିଁଲେ ଯେ ସେ ଯେଉଁ କମଳ ଉପରେ ଉପବେଶନ କରିଥିଲେ ବ୍ରହ୍ମା, ସେ କମଳର ନାଡ଼ଟି, ନାଡ଼ର ମୂଳଟି କେଉଁଠାରେ ଅଛି ବ୍ରହ୍ମା ପ୍ରଥମେ ଜାଣିବାକୁ ଚାହିଁଥିଲେ, ଯେ ଯଦି ସେ ତାର ମୂଳକୁ ଯାଇପାରିବେ ତାହେଲେ ସେ ଜାଣିପାରିବେ ଯେ ତାଙ୍କର ପ୍ରକୃତ ସ୍ରଷ୍ଟା କିଏ, କିଏ ସୃଷ୍ଟି କରିଛି। ତେଣୁ ବ୍ରହ୍ମା ତାଙ୍କର ପ୍ରଚେଷ୍ଟାରେ ସେଇ କମଳ ପୁଷ୍ପର ନାଡ଼ ମଧ୍ୟ ଦେଇ ତାର ମୂଳ ଖୋଜିବାକୁ ଯାଉଛନ୍ତି। ଏହିପରି ବ୍ରହ୍ମାଙ୍କର 100 ବର୍ଷ ବ୍ୟତୀତ ହେଇ ତଥାପି ବ୍ରହ୍ମା ସେ କମଳ ପୁଷ୍ପର ନାଡ଼ର ମୂଳଟିକୁ ପ୍ରାପ୍ତ ହେଇନାହାନ୍ତି, ପାଇପାରିନାହାନ୍ତି। କାରଣ ବ୍ରହ୍ମାଙ୍କର 100 ବର୍ଷ ମାନେ ଆମର ଅନେକ ବର୍ଷ ଆମେ ତାର କଳ୍ପନା କରିପାରିବା। ବ୍ରହ୍ମା ଆମର ଏଠି ଯେ 4ଟି ଯୁଗ ରହିଛି, ସତ୍ୟ ତ୍ରେତା ଦ୍ୱାପର କଳି, ଏଇ 4ଟି ଯୁଗ ମିଶିଲେ 43 ଲକ୍ଷ ବର୍ଷ ହେଉଛି। କଳିଯୁଗର ଆୟୁ ହେଉଛି 4,32,000 ବର୍ଷ, ଏବଂ ଦ୍ୱାପର ଯୁଗ କଳିଯୁଗର 2 ଗୁଣ, ତ୍ରେତା ଯୁଗ କଳିଯୁଗର 3 ଗୁଣ, ଏବଂ ସତ୍ୟଯୁଗ କଳିଯୁଗର 4 ଗୁଣ। ତେଣୁ ଏହିପରି ଭାବରେ 4ଟି ଯୁଗ ମିଶିଲେ ଗୋଟିଏ ଦିବ୍ୟ ବର୍ଷ ହୁଏ, ତାହା ହେଉଛି 43 ଲକ୍ଷ ବର୍ଷରୁ କିଛି ଅଧିକ ହେବ। ଏହିପରି 1,000 ଦିବ୍ୟ ବର୍ଷ ହେଲେ ବ୍ରହ୍ମାଙ୍କର ମାତ୍ର 12 ଘଣ୍ଟା ଗୋଟିଏ ଦିନ, ପୁଣି ଆହୁରି 1,000 ଦିବ୍ୟ ବର୍ଷ ହେଲା ବ୍ରହ୍ମାଙ୍କର ରାତ୍ରି, ତାର ସହ ବ୍ରହ୍ମାଙ୍କର 24 ଘଣ୍ଟା ଗୋଟିଏ ଦିନ ଏବଂ ଗୋଟିଏ ରାତି ହେଉଛି 2,000 ଦିବ୍ୟ ବର୍ଷ। ଏହିପରି ବ୍ରହ୍ମାଙ୍କର 30 ଦିନରେ ଗୋଟିଏ ମାସ ଏବଂ 12 ମାସରେ ଗୋଟିଏ ବର୍ଷ, ଏହିପରି 100 ବର୍ଷ ପର୍ଯ୍ୟନ୍ତ ବ୍ରହ୍ମା ଖୋଜୁଛନ୍ତି ସେ କମଳର ନାଡ଼ର ମୂଳ କୋଉଠି, କିନ୍ତୁ ବ୍ରହ୍ମା ପାଇପାରୁନାହାନ୍ତି। ଶେଷରେ ବ୍ରହ୍ମା ଫେରି ଆସିଛନ୍ତି ସେଇ କମଳ ଉପରକୁ, ଯେଉଁ କମଳ ପୁଷ୍ପ ଉପରେ ବସିଥିଲେ ପଦ୍ମ ଫୁଲ ଉପରେ, ବ୍ରହ୍ମା ପୁଣି ଫେରି ଆସିଛନ୍ତି। ବର୍ତ୍ତମାନ ଭାବୁଛନ୍ତି ଯେ ମୋ ନିଜ ବୁଦ୍ଧି ବଳରେ ମୋର ସ୍ରଷ୍ଟାଙ୍କୁ ଜାଣିବା ସମ୍ଭବ ନୁହେଁ, ତାଙ୍କର ବୁଦ୍ଧି ଫେଲ୍ ହେଇଯାଇଛି ବ୍ରହ୍ମାଙ୍କର। ତେଣୁ ବ୍ରହ୍ମା ବର୍ତ୍ତମାନ ସେଇ ଅଦୃଶ୍ୟ ଷଷ୍ଠଙ୍କର ଶରଣାଗତ ହେଉଛନ୍ତି ବ୍ରହ୍ମା। ସେ ଭାବୁଛନ୍ତି ଯେ ମୋର ଯେ ଷଷ୍ଠ ସେ ଯେପର୍ଯ୍ୟନ୍ତ ନିଜକୁ ଜଣେଇ ନାହାନ୍ତି, ନିଜ ସମ୍ବନ୍ଧରେ ସେ ଯେପର୍ଯ୍ୟନ୍ତ ଜଣେଇ ନାହାନ୍ତି ସେପର୍ଯ୍ୟନ୍ତ ତାଙ୍କୁ ଜାଣିବା ସମ୍ଭବ ନୁହଁ। ତେଣୁ ଏହିପରି ଚିନ୍ତା କରି ଯେତେବେଳେ ବ୍ରହ୍ମା ଅଦୃଶ୍ୟ ସ୍ରଷ୍ଟାଙ୍କର ଶରଣାଗତ ହେଉଛନ୍ତି, ସେହି ସମୟରେ ସେ ଗୋଟିଏ ଶବ୍ଦ ଶୁଣିଛନ୍ତି। ସେ ଶବ୍ଦଟି କ'ଣ ନା ତପ, ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ। ତା ଅର୍ଥ ବ୍ରହ୍ମା ବୁଝିଲେ ଯେ ତାଙ୍କୁ କେହି ବର୍ତ୍ତମାନ ତପସ୍ୟା ଆଚରଣ କରିବା ପାଇଁ ନିର୍ଦ୍ଦେଶ ଦେଉଛି। ତେଣୁ ବ୍ରହ୍ମା ସମାଧିସ୍ଥ ହେଲେ, ଧ୍ୟାନମଗ୍ନ ହେଲେ ଏବଂ ସେ ଅଦୃଶ୍ୟ ସ୍ରଷ୍ଟାଙ୍କର ଧ୍ୟାନରେ ନିମଗ୍ନ ହେଇ ବ୍ରହ୍ମା ଯେତେବେଳେ ସମ୍ପୂର୍ଣ୍ଣ ବାହ୍ୟ ଚେତନା ତାଙ୍କର ଲୁପ୍ତ ହେଲା, ଅନ୍ତର୍ଚେତନାରେ ବ୍ରହ୍ମା ସମ୍ପୂର୍ଣ୍ଣ ଭାବରେ ନିଜର ମନକୁ ନିମଗ୍ନ କଲେ ଭଗବାନଙ୍କର ଧ୍ୟାନରେ, ସେତେବେଳେ ସେ ଭଗବାନଙ୍କର ଦର୍ଶନ କଲେ, ଭଗବାନ ଏବଂ ତାଙ୍କର ଦିବ୍ୟ ଧାମର ଦର୍ଶନ କଲେ ବ୍ରହ୍ମା, ଏବଂ ବ୍ରହ୍ମାକୁ ଭଗବାନ ପ୍ରଥମ କରି ଜ୍ଞାନ ଉପଦେଶ ପ୍ରଦାନ କଲେ। ତେଣୁ ବୈଦିକ ଜ୍ଞାନର ଉପଦେଶକୁ ବ୍ରହ୍ମା ଏହିପରି ଭାବରେ ସିଧାସଳଖ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ସହିତ ପ୍ରାପ୍ତ ହେଇ ପରେ ସେହି ଜ୍ଞାନକୁ ନାରଦ ମୁନିକୁ ପ୍ରଦାନ କଲେ, ନାରଦ ମୁନି ବାସୁଦେବଙ୍କୁ ପ୍ରଦାନ କଲେ। ଏହିପରି ଜ୍ଞାନର ପରମ୍ପରା ଗୁରୁ ଶିଷ୍ୟ ପରମ୍ପରା କେମିତି ଚାଲିଆସେ। ତେଣୁ ଆମେ କେହି ମନରୁ ଗଢ଼ି କୌଣସି ନିୟମ ଧର୍ମର ନିୟମ ସୃଷ୍ଟି କରିପାରିବା ନାହିଁ। ଯେପରି ଆମେ ଦେଖିବା ଯେ ଆମ ଦେଶର ସରକାର କିଛି ନିୟମ କରିଛନ୍ତି ନାଗରିକମାନଙ୍କ ପାଇଁ, ଏବଂ ଏ ଦେଶର ନାଗରିକମାନେ ସରକାରଙ୍କର ନିୟମ ମାନିବା ପାଇଁ ବାଧ୍ୟ। ଯଦି କେହି ସରକାରଙ୍କର ନିୟମ ନ ମାନେ, ନିଜ ମନରୁ ତାର ନିୟମ ବାହାର କରିବ ଏବଂ ସେ ଅନୁସାରେ ଚାଲିବା ପାଇଁ ଚେଷ୍ଟା କରିବ, ତାହେଲେ ସରକାରଙ୍କର ନିୟମ ଭଙ୍ଗ କଲେ ସେ ନିଶ୍ଚିତ ଭାବରେ ଦୋଷୀ ସାବ୍ୟସ୍ତ ହେବ ଏବଂ ଦଣ୍ଡିତ ହେବ, ସ୍ୱାଭାବିକ କଥା। ତାର ନିଜର ମନଗଢ଼ା ନିୟମ ଚାଲିବ। ଠିକ ସେହିପରି ଯେଉଁମାନେ ମନଗଢ଼ା ଧର୍ମ ସୃଷ୍ଟି କରୁଛନ୍ତି ସେମାନେ ପ୍ରକୃତ ପକ୍ଷେ ଭଗବାନଙ୍କର ନିୟମକୁ ପାଳନ କରୁନାହାନ୍ତି ଏବଂ ସେଥିପାଇଁ ସେମାନେ ଦଣ୍ଡିତ ହେବା ପାଇଁ ବାଧ୍ୟ। କିନ୍ତୁ ଭଗବାନଙ୍କର ଯେଉଁ ନିୟମ, ଧର୍ମର ଯେଉଁ ନିୟମ, ତାହା ଭଗବାନଙ୍କ ଦ୍ୱାରା ପ୍ରଣୀତ ଏବଂ ତାହା ଆମର ବୈଦିକ ଶାସ୍ତ୍ରମାନଙ୍କରେ ଲିପିବଦ୍ଧ ହୋଇ ରହିଛି। ତେଣୁ ଆମେ ଯଦି ସେ ବୈଦିକ ଶାସ୍ତ୍ରକୁ ଅନୁସରଣ କରିବା ତାହେଲେ ଆମେ ପ୍ରକୃତ ଧର୍ମ ମାର୍ଗକୁ ଅନୁସରଣ କରିପାରିବା। ସେଥିପାଇଁ ଏଇ ଯେଉଁ ସମସ୍ତ ବୈଦିକ ଶାସ୍ତ୍ରର ସାର, କାରଣ ଏଇ ବୈଦିକ ଶାସ୍ତ୍ରରେ ସେ ଭଗବାନଙ୍କର ଉପଦେଶ ଲିପିବଦ୍ଧ ରହିଛି, ତେବେ ଏ ସମସ୍ତ ବେଦ ପୁରାଣ ଉପନିଷଦକୁ ପଢ଼ିବା ପାଇଁ ଆମ ନିକଟରେ ହୁଏତ ସମୟ ନାହିଁ, ବା ସବୁ ଶାସ୍ତ୍ର ଅଧ୍ୟୟନ କରି ଆମେ ତାର ସାରକୁ ପ୍ରାପ୍ତ ହେବା କଷ୍ଟସାଧ୍ୟ ବ୍ୟାପାର। ତେଣୁ ଯେତେବେଳେ ଶ୍ରୀ ବ୍ୟାସଦେବ ସମସ୍ତ ବେଦ ପୁରାଣ ଉପନିଷଦକୁ ସଂକଳନ କଲେ, ଏସବୁ ସଂକଳନ କରିସାରିବା ପରେ ଶ୍ରୀ ବ୍ୟାସଦେବ ବିଚାର କରୁଛନ୍ତି ଯେ ମୁଁ ଏସବୁ ଜଗତର ମଙ୍ଗଳ ପାଇଁ ବେଦ ପୁରାଣ ଉପନିଷଦକୁ ସବୁ ସଂକଳନ କଲି, ଲୋକମାନେ ଏଥିରୁ ଦିଗ୍ଦର୍ଶନ ପ୍ରାପ୍ତ ହେବେ, କିନ୍ତୁ ତଥାପି ମୁଁ କାହିଁକି ଆନନ୍ଦ ଅନୁଭବ କରିପାରୁନା। କାରଣ ବ୍ୟାସଦେବ ଏତେ ସବୁ ସଂକଳନ କରିବା ପରେ ମଧ୍ୟ ଆନନ୍ଦ ଅନୁଭବ କରିପାରୁନଥିଲେ। ତେଣୁ ବ୍ୟାସଦେବ ନିଜେ ଚିନ୍ତା କରୁଛନ୍ତି ଯେ ମୋର ଏଇ ନିରାନନ୍ଦର କାରଣ କ'ଣ, ଜଗତର ମଙ୍ଗଳ ପାଇଁ ମୁଁ ବେଦ ପୁରାଣ ଉପନିଷଦ ସଂକଳନ କଲି, ତଥାପି ମୁଁ କାହିଁକି ଆନନ୍ଦକୁ ପ୍ରାପ୍ତ ହେଉ। ତେଣୁ ବ୍ୟାସଦେବ ନିଜେ ଭାବୁଛନ୍ତି କିମ୍ବା ଭାଗବତା ଧର୍ମ ନ ପ୍ରାୟଣ ନିରୂପିତା, ଯେ ମୁଁ କ'ଣ ଭାଗବତ ଧର୍ମର ନିରୂପଣ କରିନାହିଁ ଏସବୁ ଶାସ୍ତ୍ରମାନଙ୍କରେ, ସେଥିପାଇଁ ମୁଁ ଆନନ୍ଦ ଅନୁଭବ କରୁନି। ତେଣୁ ବ୍ୟାସଦେବ ଭାବୁଛନ୍ତି କିମ୍ବା ଭାଗବତା ଧର୍ମ ନ ପ୍ରାୟଣ ନିରୂପିତା ପ୍ରିୟା ପରମହଂସାନଂ ତଏବ ହି ଅଚ୍ୟୁତ ପ୍ରିୟା, ଯେଉଁ ଭାଗବତ ଧର୍ମ ପରମହଂସ अर्थात भगवान कर महान भक्त भागवत भक्तमान कर अति प्रिय एवं एपरी कि भगवान अच्युत कृष्ण कर मध्य अति प्रिय जो भागवत धर्म से भागवत धर्म मु प्रणयन करना ये सब वेद पुराण उपनिषद मान कर बोध में से मु आनंद अनुभव कर तेम जो दासुदेव एक चिंता करानंदर कौन कारण हो पारे एवं भावुंत निजे बोध ये भागवत धर्म निरूपण मु नक हेतु मु आनंद अनुभव कर ठीक से समय गुरु श्री नारद मुनि से उपस्थित होती नारद मुनि यही कथा को पुनः अनुमोदन कर नारद मुनि निजे श्री दासुदेव कहते भवतानुदित कायं भगवत दशो अमलम हे दासदेव तुम्हें जदियो एसब वैदिक साहित्य प्रणयन करुछ किंतु तुम्हें प्रकृत पक्षे भगवान श्रीकृष्ण जश गुणावली वर्णन अमल जशर वर्णन तुम्हें कौन शास्त्र मानकर करना ताकि तुम दुखर कारण निरानंदर कारण तेणु तुम्हें जेहेतु सुचिव्रत एवं अमोघ रूप तुम दृष्टि पाप रहित तुम्हें सत्यव्रत तुम्हें सत्य अधिष्ठित तेणु तुम्हें समाधि अनुस्मर जद विचेषित जैसे भगवान जो लीला ताक समाधि बस अनुस्मरण कर लिपिबद्ध कर तुम्हें प्रकृत आनंद को प्राप्त हो प्रकृत जगतर मंगल उद्दिष्ट तेणु कलिजुगर लोक मैंने भागवत धर्म रुने ज्ञान आलोक धर्म मार्ग को प्राप्त है तेणु भागवत श्रीमद भागवत जो थे कि भागवत धर्म वर्णना रही तेरे श्रीमद भागवत रचना श्री व्यासदेव समाधि बस जिते बड़े भगवान दर्शन कले लीला दर्शन कले तार परे श्रीमद भागवत ग्रंथ रचना कले तेणु ये श्रीमद भागवत ग्रंथ ताकि प्रकृत पक्षे भगवान कृष्ण लीला ग्रंथ तेणु भगवान कृष्ण और श्रीमद भागवत मध्य कौन पार्थक्य ना ये श्रीमद भागवत ग्रंथ को अध्ययन कले श्रवण कले पाठ कले व्यक्ति सर्वसिद्धि को प्राप्त होता है तेणु कह प्रकृत श्रीमद भागवत ग्रंथ ता धर्म प्रोजित कैतवत्र परम निर्मत्सराणं कथा श्रीमद भागवत ग्रंथ रे सब कैतव धर्म को अस्वीकार करा ठक धर्म कैतव धर्म मान ठक धर्म जो धर्म अनुसरण कले व्यक्ति दुख सबुदिन दूरीभूत हबना से धर्म को ठक धर्म व कैतव धर्म बोली कह जे अनेक समय आम विभिन्न प्रकार पूजा अनुष्ठान व्रत आदि करी भौतिक लाभ पाए किंतु ताद्वारा व्यक्तिर यह भौतिक संसार दुख सबुदिन दूरीभूत हो न था तेणु सेपरी व्रत अनुष्ठान को ठक धर्म व कैतव धर्म बोली कह आम एपरी धर्म आचरण करवा उचित जहाद्वारा व्यक्तिर दुख सबुदिन दूर हो कारण आम चाहू जे आम सबुदिन कितने दुख रु आम मुक्ति लाभ करवा नित्य आनंद को प्राप्त हो ताकि प्रकृत बुद्धिमान व्यक्तिर कर्तव्य तेणु श्रीमद भागवत यही प्रकृत धर्म भागवत धर्म कथा उल्लेख कराकि व्यक्तिर दुख को सबुदिन दूरीभूत कर तेणु ये श्रीमद भागवत ग्रंथ ताकि धर्म प्रोजित कैतवत्र परम निर्मत्सराणम सता। श्रीमद भागवत ग्रंथरे कैतव धर्म को अस्वीकार कराई एवं यही श्रीमद भागवत श्रवण व अध्ययन को मान करेंगे जो मैंने परम निर्मत्सराण जो मैंने परम निर्मत्सर अर्थात जो मैंने ईर्षा रहित कारण आम देखु भौतिक संसार में समस्त परस्पर को ईर्षा कर एपरिकी जदि कौन व्यक्ति भल अधिक धन रही पड़ोसी व्यक्ति का प्रति ईर्षा आचरण कर भावी जे ए व्यक्ति कहीं मोठ भल मोठ निकट में कहीं अधिक धन अच्छे तेणु मो निकट जदि सुख ना मो निकट धन ना ताल ये व्यक्ति निकट में रहा उचित ना तेणु से चेषा करपर से व्यक्तिर धन नष्ट से व्यक्ति किपर दुख रहा से चेषा कर तेणु ये हूँ भौतिक संसार लोक मान गति से पर सुख से दुखी था पर दुख देख सुखी था ये हूँ भौतिक संसार लोक मान प्रवृत्ति किंतु प्रकृत जे भक्त जे ईर्षा रहित से पर दुख देखी निजे दुखी थाए एवं पर सुख देखी से सुखी सेपरी व्यक्ति प्रकृत भागवत को श्रवण कर भागवतर तत्व को बुझीपे से कहुच परम निर्मत्सराणम सत जो मैंने ईर्षा रहित से भागवत ग्रंथर भितर प्रवेश कर भागवतर धर्म को समाने बुझी पारे और अनुसरण करेद्यंग बास्तव अस्त्र वस्तु सेवादन ये भागवत ग्रंथर वेद्य बास्तव वस्तु समस्त वस्तु मान मध्य बास्तव नित्य सत्य सेपरी वस्तु अर्थात भगवान श्रीकृष्ण से होती वेद्य जाणीहर तेणु श्रीमद भागवत में भगवान कृष्ण एवं विभिन्न अवतार सृष्टि एवं लीला संबंध में सविशेष बरणी रही तेणु भागवत अध्ययन कले व्यक्ति भगवत तत्व को बुझाप समर्थ हम ए भौतिक संसार दुख रु मुक्त हमार मार्ग प्राप्त हम से कहती वेदम बास्तव अस्त्र वस्तु शिवदम तापत्रय उन्मूलन से भागवत ग्रंथ यह हूँ समस्त मंगलकारी ग्रंथ श्रीमद भागवत श्रवण कले अध्ययन कले व्यक्तिर तापत्रय उन्मूलन तीन प्रकार दुख दूर है ये संसार में आम मैंने त्रितापर दग्धीभूत हो त्रिताप मान आध्यात्मिक आदि भौतिक आदि दैविक दुख आध्यात्मिक दुख है शरीर रु उत्पन्न दुख शारीरिक कष्ट विभिन्न प्रकार रोग व्याधि उत्पन्न कष्ट मानसिक कष्ट मानसिक दुश्चिंता ताद्वारा आम आहरी अधिक दग्धीभूत हो शारीरिक कष्ट अपेक्षा मानसिक कष्ट आहरी जंत्रणा दे तेणु आम समस्ते शारीरिक कष्ट भोग कर मानसिक जंत्रणा भोग कर सहित आज दैविक कष्ट आम समस्त भोग कर आज दैविक कष्ट है जे दैवी गुरीपा केतबले भूमिकंप होती केतबले दुर्भिक्ष पड़ी केतबले बन्या आसुची केतबले बात्या आसुची तेणु विभिन्न प्रकार कष्ट केतबले अतिवृष्टि केतबले अनावृष्टि एपरी दैवी दंड आम सब भोग कर ये हूँ संसार गोटे दुख आदि दैविक दुख एवं आउ गोटे ताप कष्ट होती अन्य प्राणी मान द्वारा आदि भौतिक कष्ट अन्य प्राणी मान द्वारा जो कष्ट दि जाए अर्थात आम रास्तार जाऊे हे तो आमको कुकुर टे कामुड़ा कौन सी प्राणी आम उपर आक्रमण कला ये हूँ आदि भौतिक कष्ट तेणु त्रिताप या कहुए त्रिताप आध्यात्मिक आदि दैविक आदि भौतिक ताप को त्रिताप बोली कह तेणु श्रीमद भागवत श्रवण कले व्यक्तिर त्रिताप नष्ट तापत्रय उन्मूलन एवं श्रीमद् भागवते महामुनि कृते किंबा तरे इस महामुनि व्यासदेव द्वारा प्रणीत श्रीमद् भागवत यदि व्यक्ति श्रीमद् भागवत श्रवण करुचि अध्ययन करुचि ताहले अन्य कौनसी शास्त्र आवश्यकता नहीं कारण श्रीमद् भागवत रे समस्त वैदिक शास्त्र सार रहिछि तेणु जदि श्रीमद् भागवत कहीं श्रवण करुथांति एवं अध्ययन करुथांति ताहले तंकर अन्य ग्रंथ अध्ययन करिवार वा श्रवण करिवार आवश्यकता नहीं ଏଇଥିରୁ ସେମାନେ ସବୁ କିଛି ପ୍ରାପ୍ତ ହୋଇପାରିବେ ଶ୍ରୀମଦ୍ ଭାଗବତ ମହାମୁନି କୃତେ କିମ୍ବା ପରେ ଈଶ୍ୱର ସଦ୍ୟ ଅବରୁଦ୍ଧ ପ୍ରାତ୍ର କୃତି ବି ଶୁଶ୍ରୁଷୁ ତତ୍କ୍ଷଣ ତେଣୁ ଶ୍ରୀମଦ୍ ଭାଗବତର ସେବା କଲେ ଅର୍ଥାତ୍ ଶ୍ରୀମଦ୍ ଭାଗବତ ଗ୍ରନ୍ଥର ଶ୍ରବଣ କଲେ ଅଧ୍ୟୟନ କଲେ ମନନ କଲେ କ'ଣ ହେବ ନା ଭଗବାନ ଶ୍ରୀକୃଷ୍ଣ ବ୍ୟକ୍ତିର ହୃଦୟରେ ତତ୍କ୍ଷଣାତ୍ ବାନ୍ଧି ଅର୍ଥାତ୍ ବ୍ୟକ୍ତିର ହୃଦୟରେ ଭଗବାନ କୃଷ୍ଣଙ୍କ ପ୍ରତି ଆସକ୍ତି ଉତ୍ପନ୍ନ ହେବ ଭକ୍ତି ଉତ୍ପନ୍ନ ହେବ ଏ ହେଉଛି ଭାଗବତର ଫଳ ଜୈଶାମ୍ବୈ ଶ୍ରିୟମାଣାୟ କୃଷ୍ଣ ପରମ ପୁରୁଷେ ଭକ୍ତିରେ ଉତ୍ପଦତେ ପୁଂସା ଶୋକ ମୋହ ଭୟାତର ଯେଇ ଶ୍ରୀମଦ୍ ଭାଗବତ ଶ୍ରବଣ କଲେ ବ୍ୟକ୍ତିର ଶୋକ ଦୂରୀଭୂତ ହେଇଯିବ ଦୁଃଖ କଷ୍ଟ ଦୂରୀଭୂତ ହେଇଯିବ ମୋହ ତାର ଯୋଉ ମୋହ ଉତ୍ପନ୍ନ ହେଇଛି ସେ ମୋହ ନଷ୍ଟ ହେଇଯିବ ଏବଂ ଭୟ ମଧ୍ୟ ବିଦୂରିତ ହେଇଯିବ ଯଶ୍ୱମୈତ୍ରୀୟ କୃଷ୍ଣ ଚରଣ ପୁରୁଷ ଭକ୍ତିରେ ଉତ୍ପାଦ ଏବଂ ତା ସହିତ ଭଗବାନ କୃଷ୍ଣଙ୍କ ଚରଣରେ ବ୍ୟକ୍ତିର ଭକ୍ତି ଉତ୍ପାଦନ ହେବ ତେଣୁ ଏଇ ଶ୍ରୀମଦ୍ ଭାଗବତ ଯାହାକି କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶ୍ରୟ ଏଇ ଭାଗବତ ଗ୍ରନ୍ଥ ହେଉଛି କୃଷ୍ଣ ତୁଲ୍ୟ କୃଷ୍ଣ ଏବଂ ଭାଗବତ ଗ୍ରନ୍ଥ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ସେଥିପାଇଁ ଆମର ଘରେ ଘରେ ଶ୍ରୀମଦ୍ ଭାଗବତର ପୂଜା କରାଯାଇଛି ତେଣୁ ଶ୍ରୀମଦ୍ ଭାଗବତ ହେଉଛି ଭଗବାନ କୃଷ୍ଣଙ୍କର ଶରୀର ଯେପରି ଶରୀରରେ ଭଗବାନ କୃଷ୍ଣଙ୍କର ବିଭିନ୍ନ ଅଙ୍ଗ ରହିଛି ପାଦ ରହିଛି ଶ୍ରୀମଦ୍ ଭାଗବତ ଦ୍ୱାଦଶ ସ୍କନ୍ଦ ବିଶିଷ୍ଟ ଶ୍ରୀମଦ୍ ଭାଗବତରେ ବାରଟି ସ୍କନ୍ଦ ରହିଛି ତେଣୁ ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଦ ତାହା ହେଉଛି ଭଗବାନ କୃଷ୍ଣଙ୍କର ଦୁଇଟି ଚରଣ ଏବଂ ଭାଗବତର ତୃତୀୟ ଏବଂ ଚତୁର୍ଥ ସ୍କନ୍ଦ ଭଗବାନ କୃଷ୍ଣଙ୍କର ଦୁଇଟି ଜଙ୍ଗ ପଞ୍ଚମ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ନାଭି ଷଷ୍ଠ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ହୃଦୟ ସପ୍ତମ ଏବଂ ଅଷ୍ଟମ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ଦୁଇଟି ବାହୁ ନବମ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର କଣ୍ଠଦେହ ଦଶମ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରସନ୍ନ ମୁଖମଣ୍ଡଳ ଏକାଦଶ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ଲଲାଟ ଏବଂ ଦ୍ୱାଦଶ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ମସ୍ତକ ବା ଶିରୋଦେଶ ଏହିପରି ଶ୍ରୀମଦ୍ ଭାଗବତ ଭଗବାନ କୃଷ୍ଣଙ୍କ ଠାରୁ ଅଭିନ୍ନ ତେଣୁ ଏଇ ଶ୍ରୀମଦ୍ ଭାଗବତ ନିଗମ କଳପତରରେ ଗଳିତ ଫଳମ ଶୁକମୁଖାଦ ଅମୃତ ଦ୍ରବ ସଂଯୁତମ ପିବତ ଭାଗବତମ ରସମାଳୟମ ମୁହୁର ରସିକା ଭୂମି ଭାଗବତ ତେଣୁ ସମସ୍ତ ବେଦ ବୈଦିକ ସାହିତ୍ୟ ରୂପି ଯେଉଁ ନିଗମ କଳ୍ପତର କଳ୍ପ ବୃକ୍ଷ ତାର ରସାଳ ଫଳ ହେଉଛି ଶ୍ରୀମଦ୍ ଭାଗବତ ଯେପରି ଗୋଟିଏ ବୃକ୍ଷର ଶ୍ରେଷ୍ଠ ବସ୍ତୁ ହେଉଛି ତାର ପକ୍ୱ ଫଳ ସେହିପରି ଶ୍ରୀମଦ୍ ଭାଗବତ ହେଉଛି ବୈଦିକ ଶାସ୍ତ୍ର ରୂପି କଳ୍ପତରୁର ପକ୍ୱ ଫଳ ପାଚିଲା ଫଳ ଏବଂ ଯେପରି ପାଚିଲା ଫଳଟି ସ୍ୱାଦଯୁକ୍ତ ହେଇଥାଏ କିନ୍ତୁ ତାର ସ୍ୱାଦ ବହୁଗୁଣରେ ବୃଦ୍ଧିପ୍ରାପ୍ତ ହେଇଥାଏ ଯଦି କୌଣସି ଏକ ଶୁକ ପକ୍ଷୀ ସେ ପକ୍ୱ ଫଳକୁ ଦଂଶନ କରିଥାଏ ତେଣୁ ଠିକ୍ ସେହିପରି ଶ୍ରୀମଦ୍ ଭାଗବତ ଯାହାକି ବୈଦିକ ସାହିତ୍ୟ ରୂପି କଳ୍ପତରୁର ପକ୍ୱ ଫଳ ସଦୃଶ ସେ ଶୁକଦେବ ଗୋସ୍ୱାମୀ ରୂପକ ଶୁକ ପକ୍ଷୀଙ୍କ ଦ୍ୱାରା ଦଂଶିତ ହେଇଥିଲା। ଅର୍ଥାତ୍ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ଯେତେବେଳେ ଭାଗବତ ନିଃସୃତ ହେଲା ତାହା ଅଧିକ ରସାଳ ହେଲା, ସ୍ୱାଦଯୁକ୍ତ ହେଲା। ସେଥିପାଇଁ ଏ ରସିକ ଜନ ଭାବୁକ ଜନ ଏଇ ଭାଗବତର ଆସ୍ୱାଦନ କର, ପକ୍ଵ ଫଳର ଆସ୍ୱାଦନ କର, ଯାହାର ଚୋପା ନାହିଁ ବା ଟାକୁଆ ନାହିଁ, କେବଳ ଆସ୍ୱାଦନ କରି। କାରଣ କୌଣସି ଫଳକୁ ଖାଇବା ସମୟରେ ତାର ଚୋପା ଏବଂ ଟାକୁଆ ଫଳ ରସ ଆସ୍ୱାଦନରେ ବାଧା ସୃଷ୍ଟି କରିଥାନ୍ତି, କିନ୍ତୁ ଫଳଟିରେ ଯଦି ଟାକୁଆ ନଥିବ ବା ଚୋପା ନଥିବ ତାହେଲେ ସେ ଫଳଟି ଆହୁରି ଅଧିକ ସ୍ୱାଦିଷ୍ଟ ଏବଂ ଆସ୍ୱାଦନୀୟ ହୋଇଥାଏ। ଠିକ୍ ସେହିପରି ଏ ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଏପରି ଏକ ପକ୍ଵ ରସାଳ ଫଳ ଯାହାର ଚୋପା ନାହିଁ ବା ଟାକୁଆ ନାହିଁ, କେବଳ ବ୍ୟକ୍ତି ଏହାକୁ ଆସ୍ୱାଦନ ହିଁ କରିପାରିବ। ଏବଂ ଏହିପରି ଅମୃତ ଆସ୍ୱାଦନ କରି ନିଜେ ଅମୃତତ୍ୱକୁ ପ୍ରାପ୍ତ ହୋଇପାରିବ। ଅର୍ଥାତ୍ ଯେଉଁମାନେ ଶ୍ରୀମଦ୍ ଭାଗବତ ଶ୍ରବଣ କରିଥାନ୍ତି ସେମାନଙ୍କର ମୃତ୍ୟୁ ନାହିଁ ବା ମୃତ୍ୟୁ କଷ୍ଟରୁ ସେମାନେ ମୁକ୍ତ ହୋଇଥାନ୍ତି। ତେଣୁ ଆମେ ଦେଖିବା ଯେ ବ୍ୟାସଦେବ ଏପରି ଶ୍ରୀମଦ୍ ଭାଗବତକୁ ନିଜର ପୁତ୍ର ତରିଜାଙ୍ଗ୍ରାହେ ଆ ମାସ ପୁତ୍ର ଆତ୍ମବତାଙ୍ଗରମ ଯେ ସେଇ ଶ୍ରୀ ବ୍ୟାସଦେବ ନିଜର ପୁତ୍ର ଶ୍ରୀ ଶୁକ୍ରଦେବ ଗୋସ୍ୱାମୀଙ୍କୁ ଏଇ ସର୍ବବେଦ ଇତିହାସାନଂ ସାରଂ ସାରଂ ସମଦୃତ ସମସ୍ତ ବେଦ ଇତିହାସ ଆଦିର ସାର ସଂଗ୍ରହ କରି ଶ୍ରୀମଦ୍ ଭାଗବତ ପ୍ରଣୟନ କଲେ ଏବଂ ସେ ଶ୍ରୀମଦ୍ ଭାଗବତକୁ ନିଜର ପୁତ୍ର ଶୁକ୍ରଦେବ ଗୋସ୍ୱାମୀଙ୍କୁ ଶିକ୍ଷା ଦେଲେ ଏବଂ ସେ ଶୁକ୍ରଦେବ ଗୋସ୍ୱାମୀ ଏ ଶ୍ରୀମଦ୍ ଭାଗବତର କଥାର କୀର୍ତ୍ତନ ଶ୍ରୀ ପରୀକ୍ଷିତ ମହାରାଜଙ୍କ ନିକଟରେ କରିଥିଲେ। ଯେଉଁ ପରୀକ୍ଷିତ ମହାରାଜ ସାପଗ୍ରସ୍ତ ହୋଇ ମୃତ୍ୟୁର ପ୍ରତୀକ୍ଷା କରୁଛନ୍ତି, ତେଣୁ ମୃତ୍ୟୁ ପାଇଁ ପ୍ରତୀକ୍ଷା କରୁଥିବା ସମୟରେ ପରୀକ୍ଷିତ ମହାରାଜଙ୍କୁ ଶ୍ରୀ ଶୁକଦେବ ଗୋସ୍ୱାମୀ ଏହି ଶ୍ରୀମଦ୍ ଭାଗବତର କଥା ଶ୍ରବଣ କରାଇଥିଲେ, ଯାହା ଶ୍ରବଣ କରି ଶ୍ରୀ ପରୀକ୍ଷିତ ମହାରାଜ ମୃତ୍ୟୁ ଭୟରୁ ମୁକ୍ତ ହୋଇଯାଇଥିଲେ। ତେବେ ଆଜି ଆମର ସମୟ ହୋଇଯାଇଛି, ଆମେ କାଲି ଶ୍ରବଣ କରିବା ଯେ କିପରି ଭାବରେ ପରୀକ୍ଷିତ ମହାରାଜ ସାପଗ୍ରସ୍ତ ହେଲେ ଏବଂ ଏହି ଶ୍ରୀମଦ୍ ଭାଗବତର ଆରମ୍ଭ ହେଲା ଏବଂ ସେ କିପରି ଭାବରେ ଏହି ଶ୍ରୀମଦ୍ ଭାଗବତ ଶ୍ରବଣ କରି ମୃତ୍ୟୁ ଭୟରୁ ମୁକ୍ତ ହେଲେ ହରେ କୃଷ୍ଣ। ତେବେ ଆଜିର ଏହି କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଆପଣମାନେ ସମସ୍ତେ ମୋ ସହିତ 5 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନରେ ଅଂଶଗ୍ରହଣ କରିବେ ଏବଂ ସମସ୍ତେ ହାତ ତାଳି ଦେଇ ଉଚ୍ଚସ୍ତରରେ ଏହି ନାମ କୀର୍ତ୍ତନରେ ଅଂଶଗ୍ରହଣ କରନ୍ତୁ।